नमो भगवते वासुदेवाय। श्रीमद्भागवतम दशम स्कंद द्विंशतम अध्याय एवं बाईसतम अध्याय आमने श्रवण करते गोपकन्या मैंने कृष्ण पति रूप प्राप्त हवापाई जो व्रत करुछन्ति तीव्र लालस तांकर मन भितर आसी कात्यायनी व्रत करुछन्ति प्रातरु उठि जमुनारे स्नान करुछन्ति बालुकारे मूर्ति निर्माण करी सत्यक पूजन करी देवी को बर मागुछन्ति महामाई नंदसुतम पति नंदंकर पुत्र अमर पति हो ईशुक्त भावना मन भितर कुना रही भोग बासना रही भोग बासना बैकुंठ राज्य ठीक आमको दूरे निये बैकुंठ राज्य संवाद बैकुंठ राज्य दूत बहुत दूर को नहीं जाए मुक्ति कामना पर्यंत जी अंतर बलवत्ता रही कौन बैकुंठ राज्य कौन संवाद को बुझी पारा ना जो भोगवासना अंतर भीतर रही विदूरित करने कृष्ण संबंध से संबंधित हवाक पड़ो व्याकुता अंतर भीतर सब रहा दरकार तीव्र व्याकुता जनकर मन जिते विषय लग रही विषय किभली रही अनादि कालरु चित्त वृत्ति रे विषय तार भावना तार प्रतिक्रिया तार स्वाद सब गुड़िक रही हृदय भितर कौन से जीव को चेष्टा करिया पड़ी प्रचेषा कर मोर अंतर भितर को विषय आसु बोली कि चेष्टा कर आवश्यक अच्छी अंतर भितर ये भावना गुड़िक रही मन भितर केवल काल हिसाब से प्रकट हो जमी काम क्रोध लोभ मोह जो भौतिक आसक्ति गुड़िक सब रही अनर्थ गुड़िक रही यापाई कि स्वतंत्र कि कौन जीव व्यवस्था कैन ये शरीर हिसाब से निजर संस्कार हिसाब से सब रही अनादि काल रही रही कृष्ण सहित जो संबंध रखा शुद्ध संबंध जमी गोपी मैंने चाहते पति रूप से प्राप्त हाँ शुणुले गत काली के कहते श्याम सुंदर ते दास्यम दास्य भाव में प्रतिष्ठित हवा आनंद जो अच्छी जीवर स्वरूप से दास्य दासगिरी करवा अन्य सेवा करवा सेवक वृत्ति रहा सेवक वृत्ति से सेवा नक आनंद पाई यदि विचार करके देखा जेकोसी जीव अच्छे जेकोसी जीव देख गोटे कुकुर मालिक भोकिले से आनंद पाइब केवल मनुष्य नुहे प्रत्येक जीव को आम देखा तार सेवक बुद्धि रही सेवक बुद्धि रही क्या प्रति रही दरकार से आत्मा ना कुकुर कौन कह कुर तो मालिक भोकी दे मालिक दौड़ी गले मालिक खुशी जो तार भी सेवा कर स्वतंत्र केख पाई सेवा न करते प्रकार जड़ संबंध जड़ जीव जगत जिते प्रकार जीव रही समस्त तुम मार्क कर देखिए समस्त सेवार व्यस्त कहीं आत्मार स्वरूप है श्री कृष्ण दास दास्य भाव प्रतिष्ठित हवा ये जीव पाई बहुत बड़ा कह जाए गत काले शुणुले कहीं जीव कृष्ण को डाकि पारे कहीं कृष्ण को चिंता करें कहीं कृष्ण को भजन करें मन में कहीं कृष्ण रही पारे अरे मन से जाए जो संबंध थाए तुम कि संबंध ना मन से जीवनी ट्रेन हजार लोक जाते हजार लोक आस तुम जाते संबंध ना सा कथबासा भी करना सी सैड सी सैड तुम सैड दे दौ सी ओल्ल पड़ चुता स्टेसन तुम तुम स्टेसन ओल्ल पलै जाऊ जीव के कृष्ण सहित कृष्ण को डाकि पारे भजन करोड़ मायबद जीव को जो स्थान को छाड़ से सुंदर व्यवस्था कर सी भजन कर बहुत बहुत भक्त डिस्टर्ब होती कौन कहीं वृंदावन भजन करगवान को डाक पारे राधारणी धाम ठीक धाम महिमा राधारणी महिमा ठीक अच्छी तुम स्थिति कौन तुम संबंध ना क्या सहित कृष्ण सहित कृष्ण सहित संबंध नृष्ण चिंता करें कृष्ण भजन करें ଯାହାକୁ ଭଲ ପାଇବେ ତମେ ଡାକିବ ନା, ଯାହାକୁ ଭଲ ପାଇବେନି ତମେ କେମିତି ଡାକିବ? ସମ୍ବନ୍ଧଟା ଦୁଇ ପ୍ରକାର ସମ୍ବନ୍ଧ ମନ ଭିତରେ ରହେ, ଗୋଟେ ଭଲ ପାଇବାର ସମ୍ବନ୍ଧ ରହେ ଆଉ ଦ୍ୱେଷର ସମ୍ବନ୍ଧ ରହେ। ଯେ ତୁମର ଶତ୍ରୁ, ଏ ଶତ୍ରୁ ସମ୍ବନ୍ଧଟା ମନ ଭିତରେ ରହିବ ସବୁବେଳେ, ତା ବିଷୟରେ ଚିନ୍ତା କଲେ ତାକୁ କେମିତି ହଇରାଣ ପକେଇବି, ତାକୁ କଣ କରିବି, ଏଇଟା ରହେ ରାଗ ଆଉ ଦ୍ୱେଷ। ଆଉ ଗୋଟେ ଭଲ ପାଇବା ସମ୍ବନ୍ଧ, ଯାହାକୁ ରାଗ ଯାହା ପ୍ରତି ଆସକ୍ତି ରହୁଛି ସେଟା ମନ ଭିତରେ ରହେ। ଗୋଟେ ବଦ୍ଧ ଜୀବ କାହିଁକି ଭଗବାନଙ୍କୁ ଡାକିପାରିବନି, ସେ କାହିଁକି ଦାସ୍ୟ ସମ୍ବନ୍ଧରେ ସମ୍ବନ୍ଧିତ ହେଇପାରିବନି, ଯେଉଁ ଦାସ୍ୟ ସୁଖକୁ ଅନାଦିକାଳରୁ ପାର୍ଶ୍ୱଦ ମାନେ ଭୋଗ କରିକି ଆସୁଛନ୍ତି, ସୁଖ ଗୋଟେ କଣ ଅଛି? ତୁମେ ସବୁ ଦେଖିବ, ସବୁଟା ଗୋଟେ ଚାକିରିଗିରି କରେ କାମ କରିବା। ସେଥିପାଇଁ ଗୁରୁଦେବ କୁହନ୍ତୁ ମାୟାର ନଫର ହେଇଛ, ସେ ଲେଖିନାହାନ୍ତି ମାୟାର ନଫର ହୟା କଣ ଆମର ରଖିଛ ଚିରଦିନ ବୋଲେ ଚେତନ ଚରିତାମୃତ, କବୁ ରାଜା କବୁ ପ୍ରଜା ସେଥିରେ ଲେଖିଲେନି, କବୁ ପ୍ରଭୁ ଭୃତ୍ୟ ସେଥିରେ ଲେଖିଲେ ମାୟାର ନଫର ହୟା ଚିରଦିନ ବୋଲେ। ଅନାଦିକାଳର ନଫର ମାନେ କଣ? ଚାକର, ଚାକରଟାକୁ ନଫର ବୋଲି କୁହାଯାଏ। ସୂକ୍ଷ୍ମ ଭାବରେ ତୁମେ ବିଚାର କରି ଦେଖିବ, ଗୋଟେ ବସିକି ଭଲ ସୁସ୍ଥ ମନରେ ଦେଖିବ, ପ୍ରତ୍ୟେକ ବ୍ୟକ୍ତି ଚାକିରିଗିରି କାମ କରୁଛନ୍ତି। ଗୋଟେ ଅଭିମାନ କଣ? ଗୋଟେ ଅଫିସର, ସେ କଣ କରୁଛି? ସେ ଗୋଟେ ଚାକିରି କାମ କରୁଛି ନା, ସେ ଖଟୁଛି ନା ଜଣଙ୍କ ପାଇଁ, ଆଉ ସେ ଅନ୍ୟକୁ ସେବା କରୁଛି। ଦେଶର ପ୍ରଧାନମନ୍ତ୍ରୀ ପଦଟା କୁଳ ରହିଛି ପ୍ରଧାନମନ୍ତ୍ରୀ, କିନ୍ତୁ କାର୍ଯ୍ୟଟା କଣ? ଜଗତର ଯେତେ ବଡ ସ୍ଥିତି ବ୍ରହ୍ମା ପଦ ପର୍ଯ୍ୟନ୍ତ ସମସ୍ତେ ଗୋଟେ ଗୋଟେ ଚାକର ଦେଖ, ସମସ୍ତେ ସେବା କରୁଛନ୍ତି। ସ୍ୱାମୀ ସ୍ତ୍ରୀ, ସ୍ୱାମୀ କଣ କହୁଛି? ମୁଁ ବିବାହ ହେବି, ବିବାହ ହେଲେ ସ୍ୱାମୀ ସ୍ତ୍ରୀ ରହିଲେ, ସେ କଣ କରୁଛି? ଦୁଇଜଣ ଦୁଇଜଣ ଚାକିରି କାମ କରୁଛନ୍ତି। ଦେଖ, ଇଏ ଖଟିକି ପଇସା ଆଣିବ, ସେ ତା ପାଇଁ ରୋଷେଇ କରିଦବ। ସଂସାର କେହି, କାରଣ ତୁମେ ସ୍ୱରୂପଟା ଭଲ ଦାସ୍ୟ ବୃତ୍ତି, ତୁମେ କାହାର ନା କାହା ଦାସ୍ୟ କାମ କରିବ। ଆଉ ଜଗତରେ ତୁମେ ଦାସ୍ୟ ଭାବଟା ଯଦି କୃଷ୍ଣଙ୍କ ସାଙ୍ଗରେ ପ୍ରତିଷ୍ଠିତ ନ ହେଇପାରିଲ, ସମ୍ବନ୍ଧର ଦାସ୍ୟରୁ ଆସେ ନା। ଆଉ ଦାସ୍ୟ ସମ୍ବନ୍ଧଟାକୁ ଦବା ପାଇଁ ପ୍ରଥମେ ମାଧୁର୍ଯ୍ୟ ପ୍ରେମ ପ୍ରାପ୍ତି ହବ, କାରଣ ଦାସ୍ୟ ସମ୍ବନ୍ଧଟା ମାଧୁର୍ଯ୍ୟ ପ୍ରେମ ପର୍ଯ୍ୟନ୍ତ ରହିଛି। ସବୁଆଡେ ଦାସ୍ୟ, ଦାସ୍ୟର ଯୋଉ ପୁରା ପୂର୍ଣ୍ଣ ହବଟା ମାଧୁର୍ଯ୍ୟ ପ୍ରେମରେ, ଯେମିତି ଗୋପୀମାନଙ୍କର ସେଠି ଅଙ୍ଗ ଦେଇ ଦିଅନ୍ତି, ନେଇଯାଅ ଏ ସ୍ୱରଟାକୁ ନେଇଯାଅ ତୁମର। ଅଲଗା ଯୋଉ ଦାସ୍ୟ ରହିଲେ, ଯେମିତି ସାଧାରଣ ଲୋକ, ସେ ଅଫିସରେ କାମ କଲେ 6 ଘଣ୍ଟା ପାଇଁ 8 ଘଣ୍ଟା ପାଇଁ କାମ କରିବ, ଚାକିରି ବସିକି ରହିବନି ସେଠି। ପ୍ରେମ ମାଧୁର୍ଯ୍ୟ ଯୋଉ ରସ ରହିଛି, ଯୋଉଠି ପତି ପତ୍ନୀ, ଏଇ ଜଗତର ପତି ପତ୍ନୀ ସମ୍ବନ୍ଧ ନୁହେଁ, ସେ ଜଗତର କାନ୍ତା ସମ୍ପୂର୍ଣ୍ଣ ଶରୀର, ତାଙ୍କ ପାଇଁ ପିନ୍ଧିବା, ତାଙ୍କ ପାଇଁ ଖାଇବା, ତାଙ୍କ ପାଇଁ ଡ୍ରେସ୍ କରି, ମାନେ ସୁନ୍ଦର ବସ୍ତ୍ର ଆଭୂଷଣ ପିନ୍ଧି, କେବଳ କୃଷ୍ଣଙ୍କ ପାଇଁ ସେ ଦାସ୍ୟରେ, କେବଳ କୃଷ୍ଣ ସୁଖ ପାଇଁ ଅଙ୍ଗ ବି ଦେଇଦିଅନ୍ତି, ଶରୀରଟାକୁ ଦେଇଦିଅନ୍ତି ତାଙ୍କୁ କୃଷ୍ଣଙ୍କୁ। ସେ ଭାବନା ଏ ଜଗତର କୋଉଠି ଅଛି? ଏ ଜଗତରେ ଦାସ୍ୟ ଭାବରେ ପ୍ରତିଷ୍ଠିତ ସମସ୍ତେ, ଲକ୍ଷ୍ମୀ ହୃଦୟରେ ବସନ୍ତି, ହୃଦୟରେ ସେ ବସିଛନ୍ତି, ସେ କଣ ମାଗୁଛନ୍ତି? ଦାସ୍ୟ ସୁଖ ମାଗେ ସେହି କରିବା ବିନତି, ଆଉ କାହା କଥା କହିବେ? କୃଷ୍ଣଦାସ ସ୍ୱାମୀ କହୁଛନ୍ତି, ସିଏ ବି ଦାସ୍ୟ ସୁଖ ମାଗୁଛନ୍ତି, ମୋତେ ସେବା ଦିଅ। ବଳରାମ କଥା ସେ କହିଦେଲେ ନା, ଆନରେ କାହା କଥା, ସ୍ୱୟଂ ବଳଦେବ ମହାଶୟ, ଯାହାର ଭାବ ଶୁଦ୍ଧ ସଖ୍ୟ ଆଶ୍ଚର୍ଯ୍ୟମୟ, ତେହ କରେ ନ ଆପଣ ଦାସ୍ୟ ଭାବନା, କୃଷ୍ଣ ଦାସ ଭାବ ବିନୁ ଆଛେ କୌଞ୍ଜନ। ସଂସାର କିଏ ଅଛି କୃଷ୍ଣ ଦାସଙ୍କର ଭାବନାଟାକୁ ଛାଡ଼ିକି? ବଳରାମ ଚାହୁଁଛନ୍ତି ମାୟାର ନଫର, ଏଟା ନଫରା ନୁହେଁ, ମାୟାର ଚାକର ହବା, ମାୟାର ଚାକର ନା ଇନ୍ଦ୍ର ଭୋଗ କରିବା। ଆଜି ମୁଁ ପଢୁଥିଲି ଭକ୍ତି ଠାକୁର ସେ କଥା ସେ କହୁଛି, ଜୀବ ସମ୍ବନ୍ଧ ଜ୍ଞାନ ଶୂନ୍ୟ ହେଇଗଲା ମାନେ ତାକୁ ଇନ୍ଦ୍ରମାନେ ପୁରା ଟାଣିକି ନେଇଯିବେ, କୁଆଡେ ନେଇଯିବେ? ପୁରା ବିଷୟ ପାଖକୁ ଘୋଷାରେ ନେବେ, ଚାଲ ଚାଲ। ଲୋକ କହୁଛି ମୋର ବିଷୟ, ମୋ ମନ ଇନ୍ଦ୍ରିୟ ସଂଯମ ହଉନି, ମୋର ଏମିତି ଅସୁବିଧା ହଉଛି, ତା କାରଣଟା କଣ? ତୁମେ ଭାବୁଛ ମୁଁ ଦୁଃଖ ରହୁଛି, ମୋର ଅସୁବିଧା ରହୁଛି, ପ୍ରୋବ୍ଲେମ, ତାର କାରଣଟା କିଏ? ତୁମର ମନ ଇନ୍ଦ୍ରିୟ ଗୁଡାକ, ମନ ଇନ୍ଦ୍ର ଗୁଡା କାହିଁକି ଏମିତି କରୁଛନ୍ତି, ତୁମକୁ ହଇରାଣ କରୁଛନ୍ତି? ସେ ଲେଖିଲେ ଭକ୍ତିଟାକୁ ଶାସ୍ତ୍ର ଲେଖିଲେ, ତୁମର ଚରମ ଶତ୍ରୁ, ସେ ଏଇ ଶବ୍ଦ ଲେଖୁଛନ୍ତି, ତୁମର ଚରମ ଶତ୍ରୁ, ଆତ୍ମାର ଚରମ ଶତ୍ରୁ ହଉଛି ମନ, ସେ ଏଇ ୱାର୍ଡିଂ ଦଉଛନ୍ତି। ଭାଇ ବନ୍ଧୁ ହିଁ କିଏ ଶତ୍ରୁ ନୁହଁ, ଶତ୍ରୁ କିଏ? ଦେହର ନୁହେଁ, ଆତ୍ମାର ଚରମ ଶତ୍ରୁ ହଉଛି ଏ ମନ। ଆଉ ସେ ମନ କେବେ ଚାହେଁ ନା କୃଷ୍ଣଙ୍କର ଦାସଗିରି କରିବା ପାଇଁ, ସେ କେବେ ଚାହେଁ ନା। ସେ ଜୀବକୁ, ଗୋଟେ ଜୀବକୁ ଭସେଇ ଦେଇଛି ନା, ଆଉ ମାୟାର ନଫର କରିଦେଇଛି, ପୁରା ଚାକର କରିଦେଇଛି, ଖଟାଉଛି ପୁରା ମନ ଜୀବ। ସେ ବିଷୟ ସୁଖଟାକୁ ଟିକେ କଣ ଭାବୁଛି? ଗୋଟେ ବଡ ବୋଲି ଭାବୁଛି, କିଛି ସୁଖ ନାହିଁ ସେଥିରେ, ଏଇଟା ଗୋଟେ ମାନନ। କଣ ଦୁଃଖ ସଂସାରରେ, ଓଃ କଣ କାହାକୁ ପ୍ରତୀୟମାନ ହଉଛୁ, ଆମେ ସବୁ ଦେଖୁଛୁ, ସବୁ ଘଟଣା ଶୁଣୁଛୁ ଦେଖୁଛୁ, ଦେଖି ଜଗତଟା କଣ ଦୁଃଖମୟ, ପୁରା ଚାକରା ମାୟା, ପୁରା ଚାକରାମ କରି କରି ଖଟି ଖଟି କି ମାୟା ଦଣ୍ଡ ଦଉଛି ଜୀବ ଜାଣିପାରୁନି, କାହିଁକି ଦଣ୍ଡ ମିଳୁଛି? ଏଇ କୃଷ୍ଣ ସମ୍ବନ୍ଧକୁ ଛାଡିଦେଲେ ତୁମର ମନ ଇନ୍ଦ୍ରମାନେ ତୁମକୁ ଟାଣିକି ନେଇଯିବ କୁଆଡେ ବିଷୟକୁ। ତ ଯେତେବେଳେ କୃଷ୍ଣ ସେବା ସମ୍ବନ୍ଧ ଶୂନ୍ୟ ହେଇଯିବ, ସେଦିନ ସେ କହୁଛନ୍ତି ଶ୍ୟାମ ସୁନ୍ଦର ଦେ ଦାସ ସେମ କରବା ଆମେ ତବେ ଦିତ, ଆମେ ଆପଣଙ୍କ କଥାକୁ ମାନିବୁ। ସମୁଦ୍ରକୁ ଯୋଡ଼ିଆଟା ବଡ କାମ ନା, ଆଉ ଭଜନ କେମିତି ତୁମେ କରିବ? ଭଜନ ସେକେଣ୍ଡ ଷ୍ଟେପ, ଭଜନଟା ଆଗେ ହବନି, ଭଜନ କେମିତି ତୁମେ କରିବ? ତେଣୁ ଭଲ ପାଅ ତାପରେ ତୁମେ ଭଜନ କରିବ, ସମ୍ବନ୍ଧଟା ହେଲେ ତୁମେ ଭଜନ କରିବ, ସମ୍ବନ୍ଧ ନହେଲେ କେମିତି ହବ? ଅଲଗା ସମ୍ବନ୍ଧ ରଖିବା ମାନେ କୃଷ୍ଣ ସମ୍ବନ୍ଧ ହେଇପାରିବନି, ଅଲଗା ଇତର ସମ୍ବନ୍ଧ ଆମର କିଛି ନାହିଁ। ସେଥିପାଇଁ ଗୋତ୍ରଟା ପରିବର୍ତ୍ତନ ହେଇଯାଉଛି, ଆଉ ତୁ ଦୀକ୍ଷା ସମୟ ନଉଛୁ କଣ, ତୁମ ଗୋତ୍ରଟା ପରିବର୍ତ୍ତନ ହେଇଗଲା ନା? ଆଉ ଆମର ସବୁ ଓଲଟା କାମ, ଆମର ଏମିତି କରାଯାଉଛି ସଂସାରରୁ ପୁରା କଣ ବାହାରିବା କାମ, ପଶିବା କାମ ନାହିଁ, ପୁରା ବାହାରିବା କାମ। ସଂସାର ସବୁ ଜିନିଷ ଦେଖୁନା, ସବୁ ଜିନିଷ ଗୋଟେ କୌପିନ ଧାରଣ କରିବା, ଗୋଟେ ମୁଣ୍ଡନ ହବା, କେଶ ବି ରଖିପାରିବେନି, ସଂସାର ବାହାରିକି ଯିବି ଆଉ ମୁଣ୍ଡନ ହବ, କୌପିନ ଧାରଣ କରିବ, ପୁରା ସବୁ ସବୁ ଏ ସଂସାର ବାହାରିବା ପାଇଁ ସବୁ ରାସ୍ତା। ଆଉ ଜୀବ ତ କଷ୍ଟ ପାଇଲେ ହିଁ ବାହାରି ପାରିବେନି, ଆଉ ଭଜନ ବି କରିପାରିବେନି। ଏଇଥିପାଇଁ ଜଣେ ଜଣେ ପ୍ରଶ୍ନ, କାହିଁକି ମୁଁ ଭଜନ କରିପାରିବିନି? ଆରେ ବାବା କରିପାରିବୁନୁ, ତୁ ଜିଦିରେ ରଜଗୁଣରେ କିଛି ଦିନ କରିନଉ, ଯେଉଁମାନେ ଗୋଟେ ପେସୋନେଟ୍ କୁହାଯାଏ, ପେସୋନେଟ୍ ଭଜନ, ସେ ରଜଗୁଣର ଭଜନ ହେଇଯିବେ, ବୃନ୍ଦାବନ ପରିକ୍ରମା ଆଗେ ଲଗେଇବେ, ପାଞ୍ଚ ବର୍ଷ ସରିଗଲା ତାପରେ ତୁମେ ଭାବନି କି ଗୋଟେ ସାଧନ କରିଦେଇକି ତୁମେ ତୁମେ ଗୋଟେ କିଛି ଆଚିଭମେଣ୍ଟ କରିଦେବ ନା, ତୁମେ ପ୍ଲାଟଫର୍ମ ପ୍ଲାଟଫର୍ମ ତୁମ ଭୂମିକାଟା ହେଲା ପ୍ରାକୃତ ବିଚାର କରି ତୁମେ ଦେଖ, ଏଇଟା ସୁଖର ବିଚାର ସବୁ କର, ଭାଗବତ କାହିଁକି ବାରମ୍ବାର ସବୁ ସିଦ୍ଧାନ୍ତ ଦଉଛନ୍ତି? ଆରେ ଏଇଟା ଭାଇ କହିବା କଥା ନୁହେଁ, ଆମର କୋଉଠି କଣ ଅସୁବିଧା ହେଇଗଲା ଆମେ କହିବା ବୃନ୍ଦାବନ ପଳେଇଯିବି ମୁଁ ରହିବି ବା ମାୟପୁର ପଳେଇଯିବି, ତୁମେ ଯୁଆଡେ ଯାଅ, ତୁମର ଚରମ ଶତ୍ରୁ ଆତ୍ମାର, ଭଗବାନ ଠାକୁର ଆତ୍ମାର ଚରମ ଶତ୍ରୁ ହଉଛି ମନ, ସେ ମନଟା କୃଷ୍ଣ ସହିତ ସମ୍ବନ୍ଧିତ ହେଇନି, ତ ତୁମେ ଯୁଆଡେ ଯିବ ସେ ତୁମକୁ ରଖି ଛାଡ଼ିବନି। ଯୋଉ ଭଜନର ଗୋଟେ ପ୍ୟାସନେଟ୍ ରଜଗୁଣିଆ ଭଜନ ଥାଏ, ରଜଗୁଣ ଭଜନ କଣ ମିଳୁଛି କି, ପୁରା ଖାଇବା କମିବି, ଏଟା କରିବି, ତା କରିବି, କିଛି ଦିନ ଚାଲିବ ସେଟା, ତାପରେ ଦେଖିବ ମୋର ଯେଉଁ ସ୍ୱଭାବଟା ଥିଲା ସେ ସ୍ୱଭାବଟା ଠିକ୍ ରହିଛି, କିଛି ତାର ପରିବର୍ତ୍ତନ ହେଇନି, ବରଂ ମୋର ସ୍ୱରଟା ନଷ୍ଟ ହେଇଗଲା, ସେଠୁ ଚେଞ୍ଜ କରିଦେ ନା ଆଉ ପରିକ୍ରମା ହେଇପାରିବନି, ଆପଣ ବନ୍ଦ କର। ସେ ଯାଆନ୍ତି ପ୍ରଥମେ ମୁଁ ଦେଖିଛି, ମୁଁ ସବୁ ମୋର ସବୁ ଲୋକଙ୍କ ସାଙ୍ଗେ ସମ୍ପର୍କ ଅଛି, ସେ ଯିବେ ପ୍ରଥମେ 2-4 ବର୍ଷ ମାଧୁକୁରି ମାରିକି ବା ରୁଟି କରି ଘୁରିବେ, ଘୁରି 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 ତାପରେ କାହା ଘୁରିଲ ତୁମେ? ଗୋବର୍ଦ୍ଧନଙ୍କୁ ଘୁରିଲ, ଗୋବର୍ଦ୍ଧନଙ୍କୁ ଭଗବାନ ଆଦେଶ ଦେଇଛନ୍ତି ପରିକ୍ରମା କଲ, କଣ ତୁମକୁ ମିଳିଲା? କଣ ତୁମେ ସେଇ କହୁଛ ମୋର କିଛି ହେଲାନି, କିଛି ହବନି, ଜୀବ କେବେ କୃଷ୍ଣଙ୍କୁ ଭଜନ କରିପାରିବ ନାହିଁ, କାହିଁ କରିପାରିବନି? ସମ୍ବନ୍ଧଟା ନାହିଁ, କାହିଁକି ମୁଁ ସମ୍ବନ୍ଧ କରିପାରିବିନି, ମୁଁ ତ ଭାବି ଦଉଛି କୃଷ୍ଣ ମୋର ଦାସ। ଆରେ ତୁମେ ସିନା ଭାବୁଛ ତୁମେ କୃଷ୍ଣ ଦାସ, ଆଜି ଅସୁବିଧାରେ ପଡିକି ତ ମନ ଇନ୍ଦ୍ର କେବେ କହିବେନି ମୁଁ କୃଷ୍ଣଙ୍କର ଦାସ ବୋଲି, ସିଏ ବିଷୟ ସୁକଟାକୁ ରଖିଥିବେ, ସିଏ କେବେ ଛାଡ଼ିବେନି ତୁମକୁ। ନିର୍ମଳ ଭଜନ ପାଇଁ ସେମାନେ କେବେ ସହାୟକ ନୁହନ୍ତି ମନ ଇନ୍ଦ୍ରମାନେ, ଅନାଦି କାଳରୁ ତାର ସେ ବିଷୟ ଭୋଗିକି ତାଙ୍କ ଇମ୍ପ୍ରେସନ ଭାବନାଟା ମନ ଭିତରେ ରଖିଛନ୍ତି। ସାପର ଯୋଉ ଅଛି କଣ, ଫଣାଟା ଅଛି, ଦାନ୍ତଟା ଅଛି, ବିଷଟା ଅଛି, ସେଟା ବିଷଟାକୁ କାଟିଦବୁ କଣ, ଯୋଉ ଦାନ୍ତଟାକୁ ଭାଙ୍ଗିଦେବୁ, ଦାନ୍ତ ଭାଙ୍ଗିଦେଲେ ବିଷଟା ସେ ଆଉ ଛାଡ଼ିପାରିବେନି, ସେ ଦଂଶନ ଛାଡ଼ିବେନି, କାମୁଡ଼ି ପକେଇ ଯୋଉ କୁଣିଆ କଣ ଏଟା ଦେଖିଛ ନା ନାଇଁ, ହଁ ଡବରୁ ବଜେଇକି ସେ ଯୋଉ ଇଏ କରେ ତା ଆଣ୍ଠୁଟାକୁ ଦେଖାଏ, ମୁଁ 6 ଜଣ ମୋର ମନର ଅଛି, ତା ଆଣ୍ଠୁକୁ ଦେଖିବ, ସେ ଆଣ୍ଠୁକୁ ମାରିବ, ଏଟା ହାଡ଼ଟା ଅଛି ନା, ତା ମାରିଥିବ ସବୁ କ୍ଷତ ବିକ୍ଷତ କରିଥିବ, ରକ୍ତ ବାହାରିବ, ତାର ବିଷ କିଛି ନାହିଁ, ଛାଡ଼ିବନି, ସେ ତାର ସ୍ୱଭାବ ଛାଡ଼ିବେ। ଦୁର୍ଦ୍ଦର କଣ ଲେଖିଲେ, ସେ ଦୁର୍ଦ୍ଦଶ ଇନ୍ଦ୍ରିୟ ପଟଳୀ, ସେ ଦେଖିଲେ ଦ୍ରଷ୍ଟା ଯେତେ ଦଂଶନ କରୁଛି, ପୁରା ଉଦାହରଣ ଲେଖିଥିଲେ ପ୍ରଧାନ ସରସ୍ୱତୀ, ଇନ୍ଦ୍ରିୟଟା ଦଂଶନ କରୁଛନ୍ତି ତୁମକୁ, କଣ ଶରୀର କଣ ତୁମେ ବିଚାର କରି ଜାଣିପାରୁଛୁ? ଆତ୍ମତାର କୁଆଡେ ରହିଲା? ମନ ଇନ୍ଦ୍ର ତାଙ୍କର ସାଙ୍ଗ ହେଇଗଲେ, ହେଇକି ଗୋଟେ ଜୀବଟାକୁ ବିଷୟ ଆଶା କରି ଲେଖିଲେ ଆଉ, ସେ ଦଂଶନ ଦୁର୍ଦ୍ଦଶ ଇନ୍ଦ୍ରିୟ ପଟଳୀ ଦ୍ରଷ୍ଟା ଯେତେ, ଯେଉଁ ଯେଉଁ ଇନ୍ଦ୍ରିୟ ଗୁଡିକ ସବୁ ଦଂଶନ କରି ଖାଉଛନ୍ତି, ବିଶ୍ୱପୂର୍ଣ୍ଣ ସୁଖାୟତେ, ଯାହାଙ୍କ କରୁଣା ଯୋଉ ଚୈତନ୍ୟ ମହାପ୍ରଭୁଙ୍କ କରୁଣାରୁ କେବଳ ତୁମେ ରକ୍ଷା ପାଇପାରିବ, ତାଙ୍କ ପ୍ରିୟ ପାର୍ଶ୍ୱତଙ୍କ ସମ୍ବନ୍ଧଟାକୁ ଆଣିବା ଗୋଟେ ଜୀବର ବହୁତ ଏଇ ଦାସ୍ୟ ଭାବଟା ବହୁତ ସାହାଯ୍ୟ କରିବ। ସେଥିପାଇଁ ସବୁ ମିନେରାଲ ସର୍ଭିସ ଯାକ ଯେ କଣ ଗୁଡା ଯୋଉ ସାଧାରଣ ସେବା ଗୁଡା ରଖାଗଲା ନା, ନିଷ୍କାମ ସେବା କରି କର୍ମ ଅଧିକାର କରି 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 ତୁମର ବିଷୟ ଭୋଗ ପ୍ରତି ଗୋଟେ ବୈରାଗ୍ୟ ଆସିବ, ଆଉ ଏତେ ତୁମେ ଯେତେବେଳେ ଖଟିଲେ କୃଷ୍ଣଙ୍କ ପାଇଁ, ତାଙ୍କ ପ୍ରତି ଗୋଟେ ଆସକ୍ତି, କୃଷ୍ଣଙ୍କୁ ଚାହିଁବେ ଏ ଜୀବଟା ଏତେ ମୋର କିଛି କଲାଣି, ସିଏ ଯେତେବେଳେ ତୁମ ପ୍ରତି ଗୋଟେ କୃପା ଦୃଷ୍ଟି କରିବେ, ତୁମର ଗୋଟେ ସମ୍ବନ୍ଧ ଆସିବ, ଆରେ ଜୀବନ ଆଉ କାହା ପାଇଁ କିଛି କରିବାର ନାହିଁ, କରିବାର ଅଛି ତ କୃଷ୍ଣଙ୍କ ପାଇଁ, ଆଉ ମୋର କିଏ ନାହିଁ, କେହି କେହି ଅସ୍ଥିର ହୋଇକି ଘରେ ଛାଡ଼ିଦେଲେ ବା ଗୋଟେ ପରିସ୍ଥିତିରେ ପଡିକି ସେ ଦୀକ୍ଷା ନେଇଗଲେ ବା ପରିସ୍ଥିତିରେ ପଡିକି ସେ ଭଜନ କରିଦେଲେ, ତୁ ଭାବୁଛି କୃଷ୍ଣ ସମ୍ବନ୍ଧ ହେଇଛି ହବନି। କୃଷ୍ଣ ସମ୍ବନ୍ଧ ଗୋଟେ ପ୍ରାକ୍ଟିକାଲ ଜିନିଷ, ଆମେ ତାକୁ ନିନ୍ଦା କରିବାନି। ସେ ଭଜନ କରୁଛି ମାନେ କେତେ ଜୀବ ଭିତରେ ସେ ଆସି କୃଷ୍ଣଙ୍କୁ ଭଜନ କରୁଛି, କେତେ ଜୀବ ଅଛନ୍ତି ଆମିଷ ଛାଡୁଛନ୍ତି, କେତେ ଜୀବ ଅଛନ୍ତି କୃଷ୍ଣଙ୍କୁ ମାନୁଛନ୍ତି, ସେମାନେ ଫର୍ଚୁନେଟ୍। କିନ୍ତୁ କୃଷ୍ଣଙ୍କ ସହିତ ସମ୍ବନ୍ଧ ରଖି ନ ରଖିପାରିଲେ ତୁମକୁ ଏ ଜିନିଷଟା କଣ ହବ? ଆରେ ପୁଣ୍ୟବାନ ଲୋକଠାରୁ ଭିନ୍ନ ହେଇଯିବା ଆମେ, ବୁଝିପାରୁଛ କି ନାହିଁ? ପୁଣ୍ୟବାନ ଲୋକ ଦେଖ ସେ କେବେ ତା ପୁଣ୍ୟ କାମ ବନ୍ଦ କରୁନି, ମଲା ପର୍ଯ୍ୟନ୍ତ ଏଇ ବୁଢ଼ୀ ଦେଖୁଛ ନା ନାହିଁ, ଯେ ବୁଢ଼ୀ ମାନେ ସବୁ ବସଉଛନ୍ତି କଣ ଏଟା ହରିବଂଶ ଦେଖୁଛ ନା? ପୁଅ କହିବା, ପୁଅ ବାପା ପୁଅ ତୁ ମତେ ପଇସା ଦେବୁ 3000 ଟଙ୍କା, ମୁଁ ହରିବଂଶ ବସେଇବି ନା? ଆଉ ତାଙ୍କ ପୁଣ୍ୟ ଭାବନାଟା ତାଙ୍କ ମନ ଭିତରେ ସବୁବେଳେ ଅଛି, ମୁଁ ଏଟା କରୁଛି ଜୀବନ ସାରା କରିବି ନା, ଆଉ ଖାଇବାକୁ ଦେବି ହରି, କଣ ଗୋଟେ ହରି ଆଟୁଛନ୍ତି, ହରି ଆଟ ଲାଷ୍ଟ ଦିନ କରିବ, ବୁଢ଼ୀ କରିବ, ମୁଁ ମଲା ବନ୍ଦ କରିବି। ପୁଣ୍ୟ ଲୋକର ତାର ଏତେ ପର୍ଯ୍ୟନ୍ତ ଗୋଟେ ବିଶ୍ୱାସ ରହିଛି, ପୁଣ୍ୟ ଭାବନାଟା ନେଲେ ମୁଁ ଗୋଟେ ଭଲ ଜନ୍ମ ପାଇବି। କିନ୍ତୁ ଭକ୍ତ ଜୀବନରେ ଯଦି କୃଷ୍ଣ ସହିତ ଆମେ ସମ୍ବନ୍ଧ ନ ରଖିପାରିବା ଆମକୁ କଣ ଲାଗିବ? କାରଣ ଆମେ ତାକୁ ପାପ କରିବାନି କି ପୁଣ୍ୟ ଉପରେ ଆମର ଆଉ ବିଶ୍ୱାସ, ପୁଣ୍ୟ ଉପରେ ବିଶ୍ୱାସ ଅଛି କି? ଭକ୍ତ ଦାନ ପୁଣ୍ୟକୁ ବିଶ୍ୱାସ କରିବାନି, ପାପ ବି କରିପାରିବନି, ଯିବ କୁଆଡେ ସିଏ? ବର୍ତ୍ତମାନ ପୁଣ୍ୟ କଲେ ତ ଇଚ୍ଛା ହବ କି? କୋଉଠି ହସ୍ପିଟାଲ କରିବି, ୟା କରିବି, ତା କରିବି, ଲୋକଙ୍କ ସେବା କରିବି, ଆଉ ତାର ଇଚ୍ଛା ହବ? ସେ ଆଣିଦେଲା ଏଟା ବେକାର, ପାପ ବି କରିବନି, ପାପ କଲେ ନରକ ଯିବି, ପୁଣ୍ୟ କଲେ ସ୍ୱର୍ଗକୁ ଯିବି। ବର୍ତ୍ତମାନ କରିବି କଣ? ମୋତେ ଭକ୍ତି କରିବାର ଅଛି, କିନ୍ତୁ ସେଇଟା ଯଦି ନ ହେଇପାରିଲା କଣ କରିବ ସେ? ତାର ବଡ ଦୁଃଖମୟ ଜୀବନ ହେଇଯିବ। ଯୋଉ ଭକ୍ତିଶେଷଟା ପ୍ରଭୁଜୀ ମହାରାଜଙ୍କର କଥା ମୁଁ ପଢୁଥିଲି, ସେ ଯୋଉ କହୁଛନ୍ତି ଗୋଟେ ଜୀବକୁ କୃଷ୍ଣଙ୍କ ସହିତ ସମ୍ବନ୍ଧିତ କରେଇବା, ଏ ବହୁତ ବଡ କାର୍ଯ୍ୟ। ଗୋଟେ ଜୀବକୁ ପୁରା ଯେମିତି ଗୋଟେ ଚଗଲା ଛୁଆକୁ ତା ମା 24 ଘଣ୍ଟା ତା ପଛରେ ଲାଗିବ, ଦେଖିଛ ନା ନାହିଁ? ଖାଇଲା ବେଳେ ଖାଉଥିବ, ବା ହାତ ଉଠର ହାତ ମାରିଦେବ, ମାତ୍ର ଠକି ଚାପଡ଼ିବ, କାହିଁ ବା ହାତ ମାରିଲେ? ଖାଇଗଲା ହାତ ଧୋଇବା ନାହିଁ, ଟ୍ୟାପ୍ ଖୋଲି ଦେଇଥିବ, ପାଣି ଭାସୁଥିବ, ସେଠି ମା ହାତ ଉଠିଲାନି ତା ପଛରେ, ସେ ପାଣି ଧୋ, ହେଲେ ଖାଇସାରିବ ତା ପାଣି ଗ୍ଲାସ, ତ ପାଣି ଗ୍ଲାସ ଫୋପାଡ଼ିବ, ଶୋଇଲା ବେଳକୁ ଯିବ ତାକୁ ତା ସବୁବେଳେ ମା ତାର କଣ କରୁଛି? ତାର ଜ୍ଞାନ ଆଇଲା ପର୍ଯ୍ୟନ୍ତ ତା ପଛେ 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 ଲାଗି 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 ଛୁଆଟା କେମିତି ଆଣିବ ସବୁବେଳେ ତୁ ହଇରାଣ କରିଦେବୁ। ସେ ଗୋଟେ ଗୋଟେ ବଦ୍ଧ ଜୀବକୁ କୃଷ୍ଣ ସମ୍ବନ୍ଧ କରିବା ସେଟା ତାର ତା ନାହିଁ ନା, ତାର ମନ ବିଷୟ ଇନ୍ଦ୍ରିୟ ଗୁଡା ହଉଛି, ତାକୁ କିଛି ଇମ୍ପୋର୍ଟାନ୍ସ ଲାଗିବନି, ତା କେମିତି ତାକୁ ଏଣେ କଥା ଶୁଣାଅ, ଭଗବାନ କଥା ଟିକେ ଶୁଣିବ, ଏଣେ ଭଗବାନଙ୍କର ନାମ ବି କରିବ, ଏଣେ ଭଗବାନଙ୍କର ସେବା ବି କରିବ, କିନ୍ତୁ ସବୁ ପରେ ତା ଭିତରେ ଗୋଟେ ଜିନିଷ ଅଛି, ସେଇଟା ଯଦି ନ ଛାଡ଼ିବ ଗୁରୁ କିଛି କରିପାରିବେନି। ତମେ ମତେ ଦୀକ୍ଷା ନେଇଛ, ହଁ ତୁମେ ଦୀକ୍ଷା ନିଅ, ନାମ କର, ସେବା କର, ସବୁ କଲା ପରେ ତୁମ ହାତରେ ଗୋଟେ ଜିନିଷ ରହିଛି, ସେଇଟା ଗୁରୁ ସେଥିରେ ଇଣ୍ଟରଫିୟର କରିପାରିବେନି କି କୃଷ୍ଣ ଇଣ୍ଟରଫିୟର କରିବେନି। କଣ ସେଟା? ତୁମର ସ୍ୱତନ୍ତ୍ରତା ରହିଛି, ତୁମେ ଯଦି ନ ଚାହିଁବ ସମର୍ପଣ ହବା ପାଇଁ ତୁମକୁ କେହି କିଛି ଫୋର୍ସ କରିପାରିବେନି, ସେଟା କେହି କରିପାରିବେନି, ସେଟା ତୁମକୁ ସମର୍ପଣ, ତୁମେ ନିଜେ ଏଇଟା, ଏଇ ଯୋଉ ଚେତନାଟା ଆମକୁ ଉନ୍ମେଷ କରିବାକୁ ପଡିବ, ଉନ୍ମେଷ କରିବାକୁ ପଡିବ। ଆଉ ଅଛି ଗୁରୁଙ୍କର ପାୱାର, ଭିଟୋ ପାୱାର ଅଛି, ସେ ସାଧାରଣ ଗୁରୁଙ୍କର ନାହିଁ, ଯେମିତି ନାରଦ ମୁନି ଭଳିଆ ଆଚାର୍ଯ୍ୟମାନଙ୍କର, ଏ ପ୍ରଭୁବାଦଙ୍କ ଭଳି ଯେଉଁ ନିତ୍ୟ ସେତା ଆଚାର୍ଯ୍ୟକୁ ସେମାନେ ଚାହିଁବେ ତ ଚେଞ୍ଜ କରିଦେବେ, ପଟକେ ଚାହିଁବେ ଚେଞ୍ଜ କରିଦେବେ, ତାଙ୍କର ଗୋଟେ ଭିଟୋ ପାୱାର ଗୋଟେ କୁହନ୍ତିନି କି, ଗୋଟେ ଭିଟୋ ପାୱାର ତାଙ୍କ ପ୍ରୟୋଗ କରିଦେବେ, ସେ ଗୋଟେ ଜୀବକୁ ଚାହିଁଦେଲେ ଅଟକେଇ ଦେବେ ନା ଆସ ସେଭଳିଆ। ଆଉ ସେ ଜୀବର ଗୋଟିଏ କ୍ୱାଲିଫିକେସନ ହବା ଦରକାର, ସେ ପାପି ହେଇପାରିଥାଏ କିନ୍ତୁ ଅପରାଧୀ ନୁହେଁ, ସେଭଳିଆ ଜୀବକୁ ସାଧୁଙ୍କର କୃପାଟା ସାଙ୍ଗେ ସାଙ୍ଗେ ପଳେଇବ, ସେ ଚଏସ୍ କରିଦେବେ, ପଟକିନ ଧରିନେବେ ଭାବିଲେ ଗୋଟେ ଏମ୍ପାୱାର୍ଡ ସୋଲ। ସେଭଳି ମହାତ୍ମା ମିଳିବା ଜଗତରେ ବହୁତ ଦୁର୍ଲଭ, ସୁଦୁର୍ଲଭ ପ୍ରଶାନ୍ତାତ୍ମା କୋଟି ସୁବି ମହାମନି, କୋଟି କୋଟି ଭିତରେ ସେଭଳି ମହାତ୍ମା ଜଣେ, ଯେଉଁମାନେ ତାଙ୍କର ସିଓ ଶକ୍ତିଟା ତାଙ୍କ ପାଖରେ ଯୋଉ ଏମ୍ପାୱାରମେଣ୍ଟ ପ୍ରୋସେସରେ କଣ କୁହାଯାଏ, ଏମ୍ପାୱାରମେଣ୍ଟଟା କଣ କହୁଛ, ଶକ୍ତି ସଞ୍ଚାର, ଶକ୍ତି ସଞ୍ଚାର, ଭଗବାନ ଶକ୍ତି ତାଙ୍କୁ ସଞ୍ଚାରିତ କରିଦେଇଛନ୍ତି, ସେ ଶକ୍ତିଟା ତାଙ୍କ ପାଖରେ ଅଛି, ସେ ଚାହିଁବେ ତ ଗୋଟେ ଜୀବକୁ ପରିବର୍ତ୍ତନ କରିବା ପାଇଁ କରିଦେଇପାରିବେ, ସେ ତୁମର ଇଣ୍ଡିପେଣ୍ଡେଣ୍ଟ ବି କାମ କରିବନି, ଇଣ୍ଡିପେଣ୍ଡେଣ୍ଟ କାମ କରିବେ। ଯଦିଓ ପ୍ରଭୁ ସବୁବେଳେ କହୁଛନ୍ତି ଇଣ୍ଡିପେଣ୍ଡେଣ୍ଟ ସ୍ୱତନ୍ତ୍ରତା ରହିଛି, କିନ୍ତୁ ସାଧୁ ପାଖରେ ଗୋଟେ ଜିନିଷ ରହିଛି, ସେଟା କଣ? ଅହେତୁକି କୃପା, ସେଟା ରହିଛି, ସେଟା ସେ କେଉଁ ଜୀବ ଉପରେ ଦେବେ? ଚକ୍ରପାତ କହିଛନ୍ତି କେବଳ ଯେଉଁ ଜୀବ ନିରପରାଧ ଥିବ, ସେ ସତ୍ସଙ୍ଗ ଆସିଲା ମତେ ତାକୁ ପଳେଇଯିବ, ସାଧୁ ଦେଇପାରିବ, ନହେଲେ ପ୍ରାୟତଃ ଯୋଉ ଜୀବର ବୁଦ୍ଧି କାର୍ଯ୍ୟ କରୁଛି, ସ୍ୱତନ୍ତ୍ରତା କାର୍ଯ୍ୟ କରୁଛି, ସେ ଚାହିଁଲେ, ସେଥିପାଇଁ ଗୁରୁଙ୍କର ଏଥିରେ ଦୋଷ କିଛି ନାହିଁ। ବହୁତ ବେଳେ ଆମକୁ ସବୁବେଳେ ଗୁରୁକୁ ଦେଖିବାକୁ ପଡେ, ବାପାକୁ ଦେଖିବାକୁ ପଡେ, ଆଗେ ଗୋଟେ ଛୁଆଟା ଖରାପ ହେଲେ ଲୋକ କଣ କହିବେ? ତା ବାପାକୁ ଦେଖିବେ, ମାଆକୁ ଦେଖିବେ, ପିଲାଟା ଏତେ ଖରାପ, ତା ବାପା ମା ତ ଭଲ, ତାପରେ ଦୋଷ କାହାର ଆସିବ? ଯଦି ବାପା ମା ଭଲ, ବର୍ତ୍ତମାନ ବାପା ମା ମୁକ୍ତ ହେଇଗଲେ, ଦୋଷ କାହାର ଆସିଲା? ଛୁଆର, ଛୁଆଟା କେମିତି ଖରାପ ହେଲା? ଆଡ଼େ ସଙ୍ଗଟା, ସେଠି ବାପା ମା ତାଙ୍କର ତାଙ୍କ କାର୍ଯ୍ୟଟା ଠିକ କରିଛନ୍ତି, ବାପାଙ୍କର ଦୂଷଣ ଆଗେ ବାପାଙ୍କ ଗୋଟେ ଜୀବନ ଆଉ ଶିଷ୍ୟର ଯୋଉ ଲେବୁଲଟା ଦେଖାଯିବ ଶିଷ୍ୟ କେଉଁ ସ୍ତରର ସେଟା ଆଗେ ଗୁରୁଙ୍କୁ ଜଜ୍ କରାହବ କିନ୍ତୁ ସବୁବେଳେ ଏଟା ବାହାର ଦୁନିଆ ପ୍ରିନ୍ସିପଲ ଲାଗିବନି ଗୁରୁ ଏତେ ମହାନ ତା ଶିଷ୍ୟ କାହିଁକି ଏମିତି ଆଜିଛି ସେ କଣ କରୁଛି ଗୁରୁଦେବ କହିଲେ ସେ ତା ଇଣ୍ଡିପେଣ୍ଡେଣ୍ଟକୁ ରିଷ୍ଟ୍ରେନ୍ ତୁମେ ସରେଣ୍ଡର ଯୋଉ ଶରଣ ଶବ୍ଦଟା ଯୋଉ ରହିଛି ଶରଣ ମୁଁ ଗଲି ଦାସ୍ୟ ଭାବରେ ଯେମିତି ଆମେ ଦାସ୍ୟ ହେଇଗଲେ କଣ ଯୋଉଦିନ ଦୀକ୍ଷା ନଉଛ କଣ କରୁଛ ରେ ବାପା ମଲେ କଣ କୁହନ୍ତି ମୁଣ୍ଡି ମୁଣ୍ଡ ନୁହନ୍ତି ସୁଧି ସୁଧି ହେଲେ ଆଉ ସେଟା ଆମ ଆମ ଗୋତ୍ର ସେଦିନ ପରିବର୍ତ୍ତନ ହେଲା ନାମ ପରିବର୍ତ୍ତନ ହେଇଗଲା ଗୋତ୍ର ପରିବର୍ତ୍ତନ ହେଇଗଲା ପୁରା ଶରଣ ସେଦିନ ଶରଣ ଦୀକ୍ଷା କାଳେ ଶିଷ୍ୟ କରେ ଆତ୍ମସମର୍ପଣ ଶରଣ ଗଲ ବା ତମେ ସେଦିନ ଶରଣ ମାନେ ତୁମେ ଆଉ ଇଣ୍ଡିପେଣ୍ଡେଣ୍ଟକୁ ରେଷ୍ଟ୍ରେଣ୍ଟ ଫେରେଇ ପାରିବନି ତୁମେ ଯଦି ସେଇଟା କଲ ତୁମ ସ୍ୱତନ୍ତ୍ରତା ତୁମେ ଫେରେଇଲ ଆଉ ସେଟା ଶରଣାଗତିରେ ଗଲାନି ଆଉ ସେଟା ଶରଣାଗତିରେ ଗଲା ଅପବ୍ୟବହାର କରିଦେଲ ତ ଗୋଟେ ଜୀବ ଶରଣ ଜୀବ ଜଣଙ୍କର ଶରଣ ଯିବାକୁ ହେଲେ ତାଙ୍କ ସ୍ଥିତି ବି ସେ ବୁଝିବ ଗୁରୁ କେଉଁ ସ୍ଥିତିରେ ଅଛନ୍ତି କଣ ଅଛନ୍ତି ନହେଲେ ଫ୍ୟୁ ଯୋଉ ଗୁଡା କେସ୍ ତୁମେ ପାଇବ ଯେମିତି ରାଜା ରୋହଗଣକୁ ଜଡ଼ଭରତ ପୁରା ଗୁଣ ଗୁଣ ଦେଖି କୃପା କଲେ କି ଗାଳି ଦେବା ଲୋକକୁ ପୁରା ସଂସାର ସବୁଠୁ ବଡ କୃପା ସେ ଦେଇଦେଲେ ତାଙ୍କୁ ଦ୍ୱିତୀୟ ଜଡ଼ଭରତ କରିଦେଲେ ତାଙ୍କୁ ଦ୍ୱିତୀୟ ଜଡ଼ଭରତ କରିଦେଲେ ସେଇଠି ପ୍ରବଚନ ଦେଇ ସେଇ ଜଙ୍ଗଲ ଭିତରେ ବାସ ତାଙ୍କୁ ବଦଳେଇ ଦେଲେ ସେ ଆଉ ରାଜା ମୁକୁଟ ଓହ୍ଲାଇକି ସବୁଦିନ ପାଇଁ ଭିକାରି ହେଇକି ରହିଗଲେ ରାଜା ରୋହଣା ଫେରି ନାହାନ୍ତି ସେଇଠି ସେ ତା ଜଡ଼ଭରତ ହେଇକି ରହିଗଲେ ସେ ମହାତ୍ମା ସିଏ ସବୁ ଜୀବ ଉପରେ ହେଇଯିବ ତାର ମାନେ କିଛି ନାହିଁ ସେଟା କିଛି ନାହିଁ ସେଟା ତାଙ୍କ ଉପରେ ନିର୍ଭର କରେ ସେଟା ସେଥିପାଇଁ କେହି କୃପାଟାକୁ ସୌରୀ କୃପା ବୋଲି କୁହାଯାଏ ସାଧୁର କୃପା ଭଗବାନଙ୍କର କୃପା ସୌରୀ କୃପା ଜଣେ ଇମ୍ପୋର୍ଟାଣ୍ଟ ଲୋକ ତାଙ୍କ ସୌରୀ ସୌରୀ ମାନେ ସିଂହ ଯେମିତି ବଣରେ ଅଛି ସେ ଚାହିଁବ କାହାକୁ ରଖିବ ନହେଲେ ଯାହାକୁ ଚାହିଁବ ମାରିଦବ ତା ସିଂହ ଆଗରେ ଠେକୁଆ ଚରୁଥିବ କିନ୍ତୁ ସିଂହ ଆଗରେ ଗୋଟେ ବାଘ ରହିପାରିବନି ସେ ମାରିଦବ ତା ଇଚ୍ଛା ସାଧୁଙ୍କର ଯୋଉମାନେ ସ୍ୱତନ୍ତ୍ର ଶକ୍ତିଶାଳୀ ସାଧ ଭଗବାନଙ୍କର ଏମ୍ପାୱାରମେଣ୍ଟ ଏମ୍ପାୱାର ପାଇଛନ୍ତି ସେମାନେ ଶକ୍ତି ସଞ୍ଚାରିତ ହେଇଛି ସେମାନଙ୍କର ସବୁ ସେଭଳି କାହାକୁ କେତେବେଳେ ଦୟା କରିଦେବେ କୃପା କରିଦେବେ କିଛି ହିସାବ ନାହିଁ କିନ୍ତୁ ଆମ ଭଜନ କାହିଁ କରିପାରିବନି ଏଇ ଦାସ୍ୟ ସମ୍ବନ୍ଧଟା ଯୋଉ ରହିଛି ନା କୃଷ୍ଣଙ୍କ ସହିତ ଯୋଉ କହୁଛନ୍ତି ଶ୍ୟାମ ସୁନ୍ଦରତୀ ଦାସ୍ୟମ ଦାସ୍ୟ ଭାବନାଟା କଣ ଦାସ ମାନେ କଣ ନାଇଁ 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 ଦାସ୍ୟ ମାନେ କେବଳ ଚାକର ଆମେ କାମ କରିବା ଚାକର କାମ କରୁଥିବ ମାଲିକକୁ ଗାଳି ଦଉଥିବ ଆମେ ସେଇ ଦାସ୍ୟ ନୁହେଁ ନା ଏ ମାଲିକଟା ବଦମାସ କଣ କରିବି ପଇସାଟା ନିଜେ ଆଡ଼ଭାନ୍ସ ଚାକର ସେଠି କଥା କର କାମ କରୁଥିବ ଗାଳି ଦଉଥିବ ଅସନ୍ତୋଷ ହଉଥିବ ସେ କି ଚାକର ଆମର ସେ ଚାକର ନୁହେଁ ଆମେ ଆମେ ସେଭଳି ଦାସ ନୁହନ୍ତି ଦାସ୍ୟଟା ଆମର ବୃତ୍ତି ବା କୌଣସି ସଂସାରରେ କେହି ଚାକର ନାହାନ୍ତି ଯେ ମାଲିକ ପାଇଁ ଆନନ୍ଦରେ କରେ କାରଣ ସମସ୍ତଙ୍କ ଶରୀରଟା ସମସ୍ତଙ୍କ ପାଇଁ ପ୍ରିୟ ଆଉ କେଡ଼େ କଷ୍ଟ ଦେଇକି ଗୋଟେ ଅନ୍ୟକୁ ସୁଖ କିଏ ଦବ କେହି ନାହିଁ କେହି ଶରୀରଟାକୁ କଷ୍ଟ ଦେଇକି ଅନ୍ୟକୁ ସୁଖୀ କରିବା ପାଇଁ ଚାହିଁବନି ଯିଏ ଶରୀରକୁ କଷ୍ଟ ଦଉଛି ତା ସେଥିରେ କିଛି ସୁଖ ଥିବ ଯେମିତି ଲୋକଟା ଚାକରଟା ଖଟୁଛି କାହିଁକି ଖଟୁଛି ଲୋକଟା ଯେ ମୋ ଲାଗୁଛି କହୁଛି ତାର ପଇସା ସେ ତୁମକୁ ଭଲ ପାଉନି ତୁମର ପଇସାକୁ ଭଲ ପାଉଛି ପଇସା କମ ଦେଲେ ତୁମ ମୁହଁରେ ଗାଳି ଦେଇକି ପଳେଇବ ନା ପଇସା ରଖ ମୁଁ ତୁମ ପଇସା ନେବିନି ମୋର ଭିକାରୀ ହେଇଛି ତୁ ଭିକାର ନୁହେଁ କାମ କରୁଛୁ କେମିତି ଶୁଣିଛ ନା ନାଇଁ ବେଳେ ବେଳେ ସେ ଚାକର ରାଗି ଯାଇ କହିବ ମୁଁ କଣ ଭିକାର ହେଇଛି ମତେ ପଇସା ଦଉଛୁ ନାଇଁ ତୋ ପଇସା ନାହିଁ ସେ ଫୋପାଡ଼ ଦେଇ ପଳେଇବ ତାର ସେ କାହା ପାଇଁ କାମ କରୁଥିଲା ତାର ସର୍ତ୍ତ ଥିଲା ପଇସା କେତେ ଟଙ୍କା ଦବ କୁହ ସେଇ ସର୍ତ୍ତଟା ଦାସ୍ୟରେ ଲାଗିବନି ସର୍ତ୍ତମୂଳକ ନହେବା ସର୍ତ୍ତମୂଳକ ନୁହେଁ ଆଂଶିକ ବି ନୁହେଁ ମୁଁ କିଛି କରିବି କିଛି କରିପାରିବି ଏତିକି ସମୟ କରିବି ସେ ବି ଦାସ୍ୟ ହେଲାନି ସମ୍ବନ୍ଧଟା କାହିଁକି କୃଷ୍ଣ ତ ଆମର ଯୋଡ଼ି ହେଇପାରୁନି ଚିନ୍ତା କରୁ ତୁମେ ଦେଖ ଏଇଟା ଗୋଟେ ବହୁତ ବଡ଼ ଯେପର୍ଯ୍ୟନ୍ତ ତୁମେ ନିଷ୍କାମ ଭାବରେ ସରଳ ଚିତ୍ତରେ ଗୁରୁକୃଷ୍ଣଙ୍କ ପାଇଁ ପ୍ରଚୁର ଭାବରେ ସେବା ନ କଲ ତୁମର ଭଜନ ହେଇପାରିବ ନାହିଁ କାହିଁକି ତୁମେ ତୁମେ ଯାହା ଭଜନ କର ସେଟା ତୁମର ରାଜସିକ ମାନସିକ ସଂଗ୍ରାମ ଗୋଟେ ରାଜସିକ ସ୍ଥିତିରେ ତୁମର ମାନସିକ ସଂଗ୍ରାମ ଗୋଟେ ମୋର ଏଇଟା ହାବିଟ ଅଛି ମୁଁ ଏମିତି କରିକି ଏଇଟା କିଛି କି ଭାଇ ପାରିବନି ତୁମେ କାହିଁକି ତୁମେ ଇନ୍ଦ୍ରିୟ ଭିତରୁ ବିଷୟର ଲାଳସା ଗୁଡାକ ଯାଇନି ଦ୍ୱିତୀୟ ଜିନିଷ ହେଲା ତୁମର କୃଷ୍ଣଙ୍କୁ ଚିହ୍ନିନ ତୁମ ସହିତ କୃଷ୍ଣଙ୍କର ସମ୍ମତି ଦେଲେ ସମ୍ମତା ତୁମେ ଡାକିଲେ କେମିତି ତୁମେ ଡାକିପାରିବେ ତେଣୁ ଏଇ ଗୁରୁଙ୍କର କାର୍ଯ୍ୟ ରହିଲା ସେ ଏଇ କାର୍ଯ୍ୟଟା କରିବେ କଣ କରିବେ ସମ୍ବନ୍ଧିତ କରିବେ ଆଗେ ଏ ଜୀବଟାକୁ କୃଷ୍ଣ ସହିତ ସମ୍ବନ୍ଧିତ କରିବେ ସେଥିପାଇଁ ତାର ସବୁକିଛି ଚେଞ୍ଜ କରାହଉଛି ଦେଖୁନ ଆମ ଆମ ବୈଷ୍ଣବରେ ସବୁ ତାକୁ ଚେଞ୍ଜ କରିଦିଆହଉଛି ତା ନାମ ପରିବର୍ତ୍ତନ କରିଦିଆ ଆଗେ ସେ ସ୍ମରଣ କରିବେ ମୁଁ କିଏ ମୁଁ ଦାସ ସେ ଗୁରୁଦେବଙ୍କୁ ସେଇ କଥା ତାଙ୍କର ଗୁରୁଦେବ ଯେତେବେଳେ ଘର ଛାଡ଼ିଲେ ପେନ୍ସନ୍ ବି ଲେଖିଲେ ପେନସନ ସେ ଯୋଉ କଣ କରନ୍ତିନି ସବୁ କଣ ପଳେଇଲା ପରେ ସାଇନ ଦେଇଦେଲେ ତୁମର ପତ୍ନୀ ପାଇବ କି ପୁଅ ପାଇବ ଯିଏ ସବୁ ପେନସନ ପାଆନ୍ତି ମୋର ସାଇନ ମାରିଲେନି ବୁଝିଲେ ହିମାଳୟ ପଳେଇଲେ ତାପରେ ଖବର ପାଇଲେ ଗାଁ ଲୋକ ଘର ଲୋକ ଆସିଲେ ଭୁବନେଶ୍ୱର ଗୁରୁଦେବ ଥାନ୍ତି ବଙ୍ଗା କୁଣ୍ଡିଆରେ ସେତେବେଳେ ତ ଏଇ ମନ୍ଦିର ଚାଲିଥାଏ ଗୁରୁ ଯେତେବେଳେ ବିଦେଶ ଗଲେଣି ତାଙ୍କ ଘର ଲୋକ ଆସିଲେ କହିଲେ ଆଜ୍ଞା ଆପଣ ଗୋଟେ ଦସ୍ତ ମାରିଦିଅନ୍ତୁ ଆପଣ ଘର ଛାଡ଼ିକି ଆଇଲେ ଆପଣ ଦସ୍ତ ଗୋଟେ ମାରି ଦସ୍ତ ମାରିଦେଲେ ଅସୁବିଧା କଣ ଅଛି ମୁଁ ଆମେ ପଇସା ପାଇବୁ ଆପଣ ତ ଆମେ କହୁନା ଆପଣ ଘରକୁ ଯାଆନ୍ତୁ ଆପଣ ସନ୍ନ୍ୟାସ ହେଇଗଲେ ମୁଁ ଦସ୍ତ ମାରିବି ମୁଁ ଲେଖିବିନି ବ୍ରଜବନ୍ଧୁ ମାଣିକି ବୋଲି ଆଉ ସେଇଟା ମୋର ଲେଖା ହବନି ବ୍ରଜବନ୍ଧୁ ମାଣିକି ମରିଯାଇଛି ଦସ୍ତ ମାରିବା କଣ ଅଛି ତୁମେ ପେନସନ ବାପା ମାଙ୍କୁ ଦେଇକି ଆସିବ ପୁଣି ବାପା ମା ମାଗିଲେ ବି ଜାତି ମୋର କଣ କେମିତି ଭାବ ନାଇଁ ନାଇଁ ମୁଁ ଦେବିନି ମୁଁ ଦସ୍ତଖତ ଗୋଟେ ଦସ୍ତଖତ ମାରିବାର କଣ ଅଛି ସେ ପଇସାଟା କିଏ ଖାଇବ ତୁମେ ଯଦି ନ ଆଣିବ ସରକାର ତାକୁ ନେଇଯିବ ନା ସରକାର କିଛି ବର୍ଷ ପରେ ତାକୁ ନେଇଯିବ ସେ ତାର ନେଇକି ଲୋକହିତକର କାର୍ଯ୍ୟରେ ଲଗେଇଦେବ ମୁଁ ବ୍ରଜବନ୍ଧୁ ମାଣିକ ଲେଖିପାରିବିନି ଆଉ ମୁଁ ଲେଖିବି ଗୌର ଗୋବିନ୍ଦ ସ୍ୱାମୀ ଏଇ ଦସ୍ତଖତ ଯଦି ତୁମର ଦରକାର ତାହେଲେ ମୁଁ ଦେଇଦେବି ମୁଁ ଗୌର ଗୋବିନ୍ଦ ସ୍ୱାମୀ ମୋ ଗୁରୁ ନାମ ଚେଞ୍ଜ କରିଦେଇଛି ମୁଁ ମାୟାର ସେବା କରିପାରିବିନି ପିଲା ଛୁଆଙ୍କ ପାଇଁ ମୁଁ ଲେଖିବି ମୋ ନା ମୁଁ କୃଷ୍ଣଙ୍କ ପାଇଁ ଲେଖିପାରେ କୃଷ୍ଣ ସେବା କରିବିନି ଦାସୀ ସ୍ଥିତିରେ ରହୁଛି ଏଇଭଳିଆ ନା ଆଉ ତୁମେ ଗୋଟେ କୁହନ୍ତିନି ପସରା ଚାରିଆଡେ ମେଲେଇଲେ ତୁମେ କଣ ଭାବିପାରିବ ଚାରିଆଡେ ସଂସାର ପସରା ମେଲେଇବ ଏଣେ କହିବ ମୁଁ କୃଷ୍ଣ ସଂସାର ପେସାର ମେଲେଇବି ଇଏ ଇଏ କାମ ହବନି ଗୋଟେ ସାଇଡ୍ କି ହବାକୁ ପଡିବ ପୁରା ଦାସ୍ୟ ଇଏ କହୁଛନ୍ତି ଆମ ସୁନ୍ଦର ଦାସ୍ୟ କୌଣସି ଦାସ୍ୟ ସଂସାରରେ କେହି ଜଣେ ଚାକର ନାହାନ୍ତି ଯେ ଆନନ୍ଦରେ ମାଲିକର ସେବା କରେ କିନ୍ତୁ ଆମର ଯୋଉ ସେବା ସେ ଶୁଣୁଥିଲେ ନା ଦୁଇ ତିନି ଦିନ ଆମେ କହୁଥିଲେ ଜୀବ କୃଷ୍ଣ ଦାସ କେତେ ବଡ କଥା ସେ ଲୋକ ଏଇ ବିଶ୍ୱାସ କରିଲେ ତାର ଦୁଃଖ ନାହିଁ ଆରେ କଣ ବିଶ୍ୱାସ କଲେ ଦୁଃଖ ନାହିଁ ସେ ବିଶ୍ୱାସଟା କେମିତି ସେ ଲେଖିଲେ ନା ରାଧା କୃଷ୍ଣ ବୋଲ ବୋଲ ବୋଲରେ ସବାଇ ଜୀବ କୃଷ୍ଣ ଦାସ ଏଇ ବିଶ୍ୱାସ କରିଲେ ତାର ଦୁଃଖ ନାହିଁ ଜୟ ସକଲ ବିପଦ ଭକ୍ତି ବିନୋଦ ଓ ନାମ ଗାଏ ସେଥିରେ ଲେଖିଛନ୍ତି ନା ଜୟ ସକଲ ବିପଦ ଭକ୍ତି ବିନୋଦ ଯଖନ ଓ ନାମ ଗାଏ ସବୁ ବିପଦ ଚାଲିଯିବ ତାର ନାମ ଗାଇଲେ କିନ୍ତୁ ଆଗେ କଣ କହିଲେ କୃଷ୍ଣ ଦାସ ବିଶ୍ୱାସ ତାପରେ ନାମ ସେ ଯୋଉ ପଦ ଗୁଡା ଲେଖିଛନ୍ତି ସବୁ ବିଜ୍ଞାନ ଭଳିଆ ବା ପଦ କାରଣ ସେ ମିଛେ ମାୟାର ବସେ ଯାଛ ବସେ ଖାଛ ହବ ଡୁବ ଭାଏ ମାୟାର ବସେ ପୁରା ସେ ପୁରା ବିଜ୍ଞାନ ମାୟାର ବସ ହେଇକି ଭାସିକି ପଳେଇ ଯାଉଛି ଭାସି ଯାଉଛି ନା ଗୋଟେ ଜୀବଟା ଆଉ ଇନ୍ଦ୍ରିୟର ପ୍ରଭାବ ମନର ପ୍ରଭାବ କୁଆଡେ ତାକୁ ନେଇଯାଉଛି ସେ କଣ ସେ ଆସିଥିଲେ ସଂସାରରୁ କଣ ଏଠି ପାଇଲା କୁଆଡେ ଭାସିକି ଚାଲି ଯାଉଛି ଦୁଃଖରେ ଦୁଃଖ ସାଗର ଦିନରାତି ଭାସୁଛି ନା ଆଉ ମିଶେ ମାୟାର ବସେ ଯେଛେ ବସେ ଖାଛ ହାବ ଡୁବ ଭାଇ ତୁମର ଶକ୍ତି ନାହିଁ ମାୟାର ଏ ସାଗରକୁ ତରିପାରିବ ଉପର ତଳ ହଉଛି ହାବ ଡୁବ ଭାଇ ରାଧା କୃଷ୍ଣ ବୋଲ 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 ରେ ସବାଇ ତାପରେ ଲେଖିଲେ ଜୀବ କୃଷ୍ଣ ଦାସ ଏଇ ବିଶ୍ୱାସ କରିଲେ ତାର ଦୁଃଖ ନାହିଁ କୃଷ୍ଣ ବୋଲବେ ଯେବେ ପୁଲକ ହବେ ଝରବେ ଆଖି ବୋଲି ତାଏ କୃଷ୍ଣ ବୋଲିଲେ ତୁମ ସ୍ୱର ପୁଲକ ହବ କହୁଛ କୃଷ୍ଣଦାସ ବିଶ୍ୱାସ ହଁ ହଁ ଲେଖିଲେ କୃଷ୍ଣ ବୋଲ ସଙ୍ଗେ ଚଲ ଏଇ ମାତ୍ର ଭିକ୍ଷା ଯାଏ ଏଠି ଲେଖିଲେ ଯାଏ ସକଲ ବିନୋଦ ସକଲ ବିପଦ ଭକ୍ତି ବିନୋଦ ବୋଲେ ଯଖନ ଓନାମ ଗାଏ ସେ ରାଧାକୃଷ୍ଣଙ୍କର ନାମକୁ ଗାଇଲେ ସବୁ ବିପଦ ପଳେଇବ ଆରେ ନାମଟା କେମିତି ଗାନ କରିବେ ଜଣେ ତା ପୂର୍ବରୁ କଣ କହିଲେ ଯିବ ଆ ତୁମେ ତ କୃଷ୍ଣ ଦାସ ବୋଲି ତୁମେ ବିଶ୍ୱାସ ଆସିନି ତୁମେ ଏପର୍ଯ୍ୟନ୍ତ କୃଷ୍ଣଙ୍କର ପାଦପଦ୍ମରେ ତୁମର ମତେ ସ୍ଥିର ହେଇନି କରିପାରିବନି ତୁମେ ବିଶ୍ୱାସ କେମିତି ତୁମର ଆସିବ ବିଶ୍ୱାସଟା ଗୋଟେ ଜୀବ ଅନ୍ତରରେ କେବଳ ଗୋଟିଏ ବିଶ୍ୱାସଟା ଆସେ ଜୀବରେ ଯେତେବେଳେ ପରମାତ୍ମା ତାକୁ ବିଶ୍ୱାସ ଦିଅନ୍ତି ଓ ବାହାର ଦୁନିଆରେ ମନର ବିଶ୍ୱାସ ଉପରେ ଆମେ ଚାଲନ୍ତି ସେ ଲୋକଟା କହିଦେଉଛି ଆମେ ମନରେ ବିଶ୍ୱାସ କରିଦେଉଛି ଏଠି ସବୁ ପରମାତ୍ମାଙ୍କର କାର୍ଯ୍ୟ ସବ ପୁରା ପରମାତ୍ମା ତୁମର ଯାହା ବିଶ୍ୱାସ ଶାସ୍ତ୍ର ଉପରେ ଯୋଉ ବିଶ୍ୱାସ ଆସିବ ଗୁରୁଙ୍କ ଉପରେ ଯୋଉ ବିଶ୍ୱାସ ଆସିବ ମହାପ୍ରସାଦ ଉପରେ ଯୋଉ ବିଶ୍ୱାସ ଆସିବ ସୁଖା ପାଖରୁ ଆସିବ ପରମାତ୍ମାଙ୍କ ତୁମେ ଯଦି ସମ୍ବନ୍ଧ ଯୋଡି ପାରୁନ ଗୁରୁଙ୍କ ସାଙ୍ଗରେ ପରମାତ୍ମାଙ୍କର ଯେତେ ପ୍ରକାଶ ସାଙ୍ଗରେ ତୁମେ ତ କିଛି ବିଶ୍ୱାସ ଲାଗିବଇ ନି ଭାଗବତ ଶୁଣୁଥିବ କହୁଥିବ ମହାପ୍ରସାଦ ପାହୁଥିବ ମହାପ୍ରସାଦ ଗୋବିନ୍ଦ କହୁଥିବ ବିଗ୍ରହ ଦର୍ଶନ ସବୁ ସ୍ପିରିଚୁଆଲ ଜିନିଷ ତୁମର କିଛି କନେକ୍ଟ ହେଇପାରୁନଥିବ କିନ୍ତୁ ସବୁ ଜିନିଷ ଅଟୋମେଟିକାଲି ଗୋଟେ ମେକାନିକାଲି ଚାଲିଥିବ କିଛି ନାହିଁ ଆଜ୍ଞା ଆପଣ ଠାକୁରଙ୍କୁ ଡାକନ୍ତୁ ଲୋକ ଆମ ଭକ୍ତମାନେ କଣ କହୁଛନ୍ତି ଆଜ୍ଞା ଭଗବାନଙ୍କୁ ଡାକନ୍ତୁ ତୁମର ସବୁ କିଛି ସବୁ ସୁବିଧା ହେଇଯିବ ଆମେ ତାକୁ ବୁଝେଇ ଦଉଛୁ ତୁ ଭଗବାନ ଡାକ ତୋର ସବୁ ଆମର ଦେଖିଲା ବେଳକୁ ଆମେ କହୁଛେ କେବଳ ସ୍ପିରିଚୁଆଲ ଜିନିଷ ତାର କହିଦଉଛେ କହିଦଉଛେ କିନ୍ତୁ ବିଶ୍ୱାସ କୋଉଟା ଏ ଜୀବ କୃଷ୍ଣ ଏଇ ସମ୍ବନ୍ଧଟା ଦାସ୍ୟ ସମ୍ବନ୍ଧ ନହେଲେ ତୁମେ ତାଙ୍କ କାର୍ଯ୍ୟ କରିପାରିବନି କେବେ କରିପାରିବେ ବ୍ରହ୍ମା ଶିବ ନାରଦ ଆଦି ସେ ଲେଖିଲେ ଆଉ ପାରିଷଦ କଣ? ଦାସ୍ୟରେ କିଏ ନାହିଁ? ଲକ୍ଷ୍ମୀ ବାବୁ ହୃଦୟରେ ଯିଏ ଅଛନ୍ତି ସେ ଦାସ୍ୟ ସୁଖ ମାଗୁଛନ୍ତି। ଦାସ୍ୟଟା ତ ଭାବନା ନାହିଁ, ଜୀବଟା ଗୋଟେ ତାକୁ ତାର ଯୋଉ ସର୍ତ୍ତ ଭାବନା ଗୁଡାକ ରହିଛି, ଦାସ୍ୟ ଦାସ୍ୟ ଟିକେ ଆସିଗଲେ ତାର ସେଇ ସର୍ତ୍ତଟା ଆସୁଛି, ମୁଁ ଏଇଟା ଏଇଟା କଣ କରିବି, ଏଟା କଣ କରିବି। ଆରେ ଆମେ ଦାସ୍ୟ, ଆମେ ଦାସ ନା, ଦାସର କଣ ଅଛି? ଆମେ କିଭଳି ଦାସ? ଜାଗତିକ ଲୋକ ଭଳି ଆମେ ଦାସ ନୁହେଁ, ଆମେ ଭଗବାନଙ୍କର ଦାସ, ସଂସାରରେ ଭଗବାନଙ୍କର ଦାସ। ସେଥିପାଇଁ ସେ ଲେଖିଲେ ନା, କୃଷ୍ଣ ଦାସ ଅଭିମାନ ଯେ ଆନନ୍ଦ ସିନ୍ଧୁ, କୋଟି ବ୍ରହ୍ମ ସୁଖ ନୁହେଁ ତାର ଏକ ବିନ୍ଦୁ। ମୁଁ ଦାସ, ମୁଁ ଭଗବାନଙ୍କର ଦାସ। ତ ଅଭିମାନ ନାହିଁ ତ ବଞ୍ଚିବ କଣ? ତ ସମ୍ବନ୍ଧ କୋଉଠୁ? ଭଗବାନ ଭଜନ କରିଲେ ସହଜ କାହିଁକି? ଆମ ଗୌଡ଼ିଆ ଧାରାରେ ବହୁତ ଲୋକ ବୁଝିପାରନ୍ତିନି ବା ବହୁତ ଭକ୍ତ ମିଶନ କଣ, କେବଳ ଖାଲି ଗୁରୁଙ୍କୁ ଡାକିଲେ ଗୁରୁଙ୍କ ଅନୁଗତରେ ଭଜନ କଲେ ହବ ନା? କଣ ଏକୁଟିଆ ଭଜନ ହେଇପାରିବନି? ଆମେ ଯଦି ଦେଖିବା ଆମେ ଯୋଉଠୁ ରହି ଭଜନ କରିବେ, ହବନି ଭାଇ। ସମ୍ବନ୍ଧର ନାହିଁ ନା, ସମ୍ବନ୍ଧ ନାହିଁ ମାନେ ତୁମ ମନ ଯୋଉଟା ଭଲ ପାଇଛି ସେଇଟାକୁ ଚିନ୍ତା କରିବ। କୃଷ୍ଣଙ୍କୁ ଯିବ କେବେ ଡାଇରେକ୍ଟ ଭଲ ପାଇପାରିବ? ତାର ସମ୍ବନ୍ଧ ଅନାଦି କାଳରୁ ନାହିଁ। ସମ୍ବନ୍ଧରେ ଯୋଡ଼ିବେ କିଏ? ଗୁରୁ। କେମିତି ଯୋଡ଼ିବେ? ସବୁ ପରମାତ୍ମାଙ୍କ ପ୍ରକାଶରେ ଯୋଡ଼ିବେ, ତାଙ୍କର ପରମାତ୍ମାଙ୍କ ସହିତ କନେକ୍ସନ ଅଛି। ଶାସ୍ତ୍ର ଶାସ୍ତ୍ରର ତୁମର ବିଚାର ଶାସ୍ତ୍ରରେ ଗୁରୁଙ୍କର ବିଚାର ଭିନ୍ନ। ତୁମେ ଯେତେବେଳେ ଶାସ୍ତ୍ରକୁ ପଢୁଛ କଣ କହୁଛ? ସେଥିରୁ ଜ୍ଞାନ ଜ୍ଞାନ ପ୍ରାପ୍ତ ହବ, ଏଇଟା ଭଲ ଜିନିଷ, ଏଇଟା ଗୋଟେ ନୀତି ଶିକ୍ଷା। ଇ ପରମାତ୍ମା ଆଜି କହୁଛନ୍ତି ନିରାଟ ସତ୍ୟ, ଏଇଟା ନିଶ୍ଚିତ ହବ, ଏଟା ସତ୍ୟ। ସମାନ ନୁହେଁ, ସମାନ ନୁହେଁ, ସବୁ ସବୁ ଜିନିଷ ସମାନ ନୁହେଁ, ଦୃଷ୍ଟି ଭିନ୍ନ। ତେଣୁ ଗୁରୁ କଣ କରିବେ? ସବୁ ସ୍ପିରିଚୁଆଲ ପାରାଫେରନାଲିଆ ଦ୍ୱାରା ଗୋଟେ ଜୀବକୁ ରିଲେଟେଡ୍ କରିବେ। ତାଙ୍କର ସମ୍ବନ୍ଧ କାହା ସହିତ ଥିବ? କୃଷ୍ଣଙ୍କ ସହିତ, ଭାଗବତଙ୍କ ସହିତ, ସବୁ ଯେତେ ସ୍ପିରିଚୁଆଲ ଜିନିଷ ଥିବ ହରିକଥା, ତାଙ୍କୁ ନିର୍ଗୁଣ ସ୍ତରକୁ ଯିବାକୁ ପଡିବ, ପରମାତ୍ମାଙ୍କ ସହିତ ସମ୍ପର୍କ ସ୍ଥାପନ କରିବାକୁ ପଡିବ, ତାଙ୍କୁ କଣ୍ଟିନ୍ୟୁଅସ୍ ପ୍ରାର୍ଥନା କରିବାକୁ ପଡିବ। ଆଉ ସେ ପରମାତ୍ମାଙ୍କର କୃପାଟା ପ୍ରାପ୍ତ ହେଲା ପରେ ତାଙ୍କର ଗୋଟେ ଇଣ୍ଟର ରିଲେସନସିପ୍ ଯୋଉଟା କୁହାଯାଏ, ଆଉ ବୁଝିପାରୁଛ କି? ବୁଦ୍ଧି ଏ ଯୋଉ ଇଏ ଦେଖିଛ, ଭେକମ ଗାଡି ଗୁଡା ଦେଖିଛ, ଟ୍ରେନ୍ର ଭେକମ ଗୁଡା କୋଉଠି କନେକ୍ଟେଡ୍ ହେଇଛି? ଇଞ୍ଜିନ କତିରୁ ପୁରା ପୁରା ସବୁଆଡେ, ସେ ଇଞ୍ଜିନ କତିରୁ ଯେତେ ଖୋଲିଦେଲା ଭେକମଟା, କଣ ହବ? ତୁମ ସବୁ ଗୋଟେ ଜିନିଷ ଗୁଡାକ ରହିଛି, ସପ୍ଲାଏ ସିଟ୍ରୁ ଆସୁଛି। ସେଭଳିଆ ଯୋଉ ଗୋଟେ ଜୀବକୁ ଯୋଉ ସମ୍ବନ୍ଧିତ କରାଯିବ କୃଷ୍ଣଙ୍କ ସହିତ, ତାଙ୍କ ପୁରା କନେକ୍ସନ ତାଙ୍କର ଥିବ ଭେକମ ଭଳିଆ, କୃଷ୍ଣଙ୍କ ପାଖ ସବୁ ଆସୁଥିବ। ତେଣୁ ସେ ଯୋଉ ପ୍ରଭାବଟା ଆସୁଛି ବର୍ତ୍ତମାନ, ଯାହା ଯୋଉ ଶିଷ୍ୟ ବା ଯୋଉ ଆନୁଗତ୍ୟ ରହିଲା, ତାକୁ ଶ୍ରବଣ କୀର୍ତ୍ତନ ସେବାରେ ଲଗେଇ 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 ସେ ଯିବ ଯେତେବେଳେ ନିଷ୍କାମ ଭାବରେ କର୍ମଟା କରିବ ଆଉ ସରଳ ଚିତ୍ତ ହବ, କୃଷ୍ଣ ତାର କିଛି ନା କିଛି ସେବାକୁ ଗ୍ରହଣ କରିବେ। ଗ୍ରହଣ କଲେ ଆଉ ଗୋଟେ ଜିନିଷ କଣ ହବ ନା, ଏଇ ଗୁରୁ ଯେତେବେଳେ ପ୍ରସନ୍ନତା ଉପରେ ହେବେ, ଏଇ ଶିଷ୍ୟ ଏହାର ପ୍ରଯତ୍ନତା ଅଛି, ଏ ଗୁରୁ କୃଷ୍ଣଙ୍କର ସେବା କରୁଛି, ସିଏ ଜୀବ ପାଇଁ ପ୍ରାର୍ଥନା କରନ୍ତି। ସମ୍ବନ୍ଧ ମୋର ହେଇପାରିବ ନାହିଁ, ତୁମେ ଜଣେ କହିବ ଗୁରୁ ଏଠି ଏ ଜଗତରେ ଥାନ୍ତୁ ଆ ନଥାନ୍ତୁ, ଗୁରୁ ଦେଖୁଛନ୍ତି ନା? ଗୁରୁଦେବ କୁହନ୍ତି ସେ ଗୋଲକ ବୃନ୍ଦାବନରେ ବି ଶିଷ୍ୟ ଉପରେ ତାଙ୍କ ରାକ୍ଷୀ ଅଛି, ଇଏ କଣ କରୁଛି ସେ ଦେଖନ୍ତି। ଗୁରୁ ଦେଖିବେ ଆରେ ଏ ଲୋକଟା ସବୁବେଳେ ମୋ ପାଇଁ କିଛି କରୁଛି, ସିଏ ଆବେଦନ କରିବେ କୃଷ୍ଣ, କାରଣ ଆମେ ଅପରାଧୀ ଯିବ ନା, ଗୋଟେ ନାମ କରୁ କରୁ ଗୋଟେ ଗୋଟେ ଭକ୍ତର ନାମ କରୁ କରୁ ନାରୀ ଚିନ୍ତା ଆସିଗଲାଣି। ତୁମେ ଦେଖ ପ୍ରାଥମିକ ସ୍ତର, ତୁମମାନେ ଗୋଟେ ନାମ କରୁ କରୁ ଗୋଟେ ଦେଖିଦେଲ ଗୋଟେ ଝିଅଟାକୁ, ତୁମେ କଣ ମନ କୁଆଡେ ପଳେଇବ? କେତେ ବଡ ଅପରାଧ ଏଟା, ଅକ୍ଷମଣୀୟ ଅପରାଧ। ଏ ଯୋଉ ଯିଏ ଟିଭି ଦେଖିଛି, ଯିଏ ଗୋଟେ ମୋବାଇଲରେ ଗୋଟେ ଗୋଟେ ନାରୀର ଚିତ୍ର ଦେଖିଛି, କଣ ଦେଖିଛି, ସେଟା ତମ ମନ ଭିତରେ ଅଛି ନା? ଆଜି ନାମ କରୁଛ ସେଟା ଚାଲିଲାଣି, ଗୋଟେ ମନ୍ଦିର ଭିତରେ ପ୍ରଭୁଙ୍କ ଆଗରେ ତୁମେ ଗୋଟେ ଗୋଟେ ଦେଖିଦେଲ ଗୋଟେ ଝିଅଟାକୁ, ତୁମର ଯଦି ମାନସିକ ବିକାର ଆସିଗଲା, କଣ ହେଲା? କେତେ ବଡ ଅପରାଧ ହେଇଗଲା? ଗୋଟେ ଜୀବ ଯିଏ ହିସାବ କରିଦେବି ସେ କେତେ ଅପରାଧ କରୁଛି, କା ପାଖରେ? ପବିତ୍ର ପୁରୁଷମ୍ ଭବା, ଅର୍ଜୁନ କହୁଛନ୍ତି ନା ପବିତ୍ର ପୁରୁଷ, ସିଏ ପବିତ୍ର ପୁରୁଷ, ତାଙ୍କର ନାମ ଜଗତକୁ ପବିତ୍ର କରୁଛି, କିନ୍ତୁ ତାଙ୍କ ଆଗରେ ତାଙ୍କ ପାଖରେ ଆମେ ରହିକି ଆମେ ଆମେ ଅପରାଧୀ ନା? ସବୁ ହିସାବରେ ଦେଖିବାକୁ ଗଲେ ଆମର ଅପରାଧ ରହିଛି, ତେଣୁ ଆମର କାହିଁକି ଭଜନ ହେଇପାରିବନି? ଗୋଟେ ବଦ୍ଧ ଜୀବରେ କେବେ ଭଜନ ହେଇପାରିବନି, ଏଥିପାଇଁ ଅପରାଧରେ କିଏ ଭଜନ କରିବ? ତୁମେ ଯେତେ ଭଲ ଭଦ୍ର ଲୋକ ହେଇଥାଅ, ତୁମ ନାଁରେ କେସ୍ଟା ଚଢିଗଲା ପରେ ଓକିଲ ବିନା ତୁମେ କୌଣସି ହିସାବରେ କଥା ବି କହିବେ, ତୁମ ସାଙ୍ଗରେ ବୋଧେ କଥା ବି ହେବେନି, ଯାହା କୋର୍ଟକୁ ପଶିପାରିବେ କି ତୁମେ? ତୁମ ନାଁରେ କେସ୍ ତୁମେ କୋର୍ଟକୁ ପଶିପାରିବେ ଯଦି ତୁମ ସାଙ୍ଗରେ କଥାବାର୍ତ୍ତା କରିବେ? ଓକିଲ ଦରକାର ଆବଶ୍ୟକ ଅଛି? ଭକ୍ତ ଠାକୁର ସେ ସବୁ ରିଲେଟେଡ୍ କରି ଲେଖିଲେ ନା, ଏଇଟା ତୁମକୁ ସବୁ ଭଗବାନ କୃପା କରି ତୁମେ ଜାଣିପାରିବ। ଆରେ କଣ ଗୁରୁଙ୍କ ସହିତ ଏତେ କାହିଁକି ଏତେ ଆଟାଚ କରିକି ଆମକୁ ରଖିଲେ, କାହିଁକି ଆମ ପରମ୍ପରାରେ ଏତେ ଗୁରୁ ଭକ୍ତି ଉପରେ ପ୍ରାଧାନ୍ୟ ଦିଆଗଲା, କାହିଁକି ଶ୍ରୀ ଗୁରୁଚରଣ ପଦ୍ମ କୁହାଗଲା, କାହିଁକି ଯଶ ପ୍ରସାଦ କୁହାଗଲା, କାହିଁକି କୃଷ୍ଣଦାସ କଳେଜ ଗୋସ୍ୱାମୀ ସବୁବେଳେ ରୂପର ଗୁଣାତ ପଦେ ରହୁ ମରାସ, କାହିଁକି ବୈଷ୍ଣବ ମାନଙ୍କୁ ଏତେ ପ୍ରାଧାନ୍ୟ ଦିଆଯାଉଛି, କାହିଁ ଅଲୌ ସମ୍ପ୍ରଦାୟ ଏସବୁ ନାହିଁ, ଏ ଧାମ ମାନଙ୍କରେ ଯେଉଁମାନେ ରହିଲେ ସେମାନେ କଣ ଗୁରୁ କଥା କେବେ ଶୁଣିବାକୁ ପହଞ୍ଚୁ, ତୁମେ କେବେ ତାଙ୍କ ନାମ ଶୁଣିବନି, ତମେ ପୁରୀକି ଯାଅ ସେଠି ସେ କହିବେ ଜୟ ଜଗନ୍ନାଥ, ବୃନ୍ଦାବନ ଗଲେ ଜୟ ରାଧେ, ଏଠିକି ଯିବ ଅଯୋଧ୍ୟାକୁ ଜୟ ଶ୍ରୀରାମ, ମାୟପୁର ଯିବ ସେ କହିବେ ଜୟ ଗୌର ନ ଜୟ ନିତାଏ, ସେଠି ଭକ୍ତର କୌଣସି ଇଏ ନାହିଁ। ଆରେ ସତ୍ୟ କାରଣ ସେଠି ସେତେବେଳେ ସେ ସବୁ ସମର୍ଥ ଜୀବମାନେ ସବୁ ରହୁଥିଲେ, ତାଙ୍କର ସମ୍ବନ୍ଧ ତାଙ୍କର କୌଣସି ପୁରା ସୁକୃତବାନ ଜୀବମାନେ ରହୁଥିଲେ, କିନ୍ତୁ ଆମ ଧାରାରେ ଏସବୁ ନାହିଁ, ଆମ ଧାରାରେ ପୁରା ଗୁରୁଗତ ପ୍ରାଣୀ, ଯିଏ ଯେତେ ଭକ୍ତିନିଷ୍ଠ ହବ ସେ ଗୁରୁଗତ ପ୍ରାଣ ହେଇଯିବ ଭକ୍ତ। ଭଗବାନ ଯଦି କହୁଛନ୍ତି ତୁମାର ହୃଦୟ, ଆମେ ପଢୁଛେ ନା ତୁମାର ହୃଦୟ ସଦା ଗୋବିନ୍ଦ ବିଶ୍ରାମ, ଦେନ କୃଷ୍ଣଙ୍କର କେତେ ସେ ପ୍ରିୟ, ସେ ପ୍ରିୟତାଟାକୁ ଆମେ ଛାଡ଼ିଦେବୁ କେମିତି, କୃଷ୍ଣ ଯାହାକୁ ଭଲ ପାଉଛନ୍ତି ଆମେ କୃଷ୍ଣଙ୍କୁ ଭଲ ପାଇବା କୋଉଠି ଚାଲିକି କାମ, କୃଷ୍ଣ ଯାହାକୁ ଭଲ ପାଉଛନ୍ତି ତୁମେ ତାକୁ ଭଲ ପାଇଲା ଲାଭ ନା ତୁମେ କୃଷ୍ଣଙ୍କୁ ଭଲ ପାଇଲା, କୃଷ୍ଣ ଯାହାକୁ ଭଲ ପାଉ ତୁମେ ଭଲ ପାଅ, ଏ ସିମ୍ପଲ ପ୍ରିନ୍ସିପଲ। ବାଟବଣା ହେଲେ ବହୁତ ଫିଲୋସଫି ଦର୍ଶନଟା ବହୁତ ବଡ ଭାଷ୍ଟ ଦର୍ଶନ, କିନ୍ତୁ ସିକ୍ରେଟ ଗୁଡା ସବୁ ରହିଛି, ସେତେବେଳେ ଯୋଉ ଟପିକ ଆସୁଛି ସେଇ କଥାଟା କୁହାହଉଛି, ଜୀବ ବହୁତ ଚ୍ୟାଲେଞ୍ଜ ଫେସ୍ କରୁଛି ନା, ଏଇଟା 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 ଜିନିଷ ତାର ବିଭିନ୍ନ ପ୍ରକାର ଅନର୍ଥ ପ୍ରତିଦିନ ଆସି ପହଞ୍ଚି ଯାଉଛି, କିନ୍ତୁ ସବୁ କଥା ସାର ଗୋଟେ ଜିନିଷ ରହିଲା, ଗୁରୁ ଆନୁଗତ୍ୟରେ ସେବା ସିଏ କରିବ ହରିନାମ କରିବ, ବାସ୍ ଫିନିଶ, ଗୁରୁ ସେବା ନାମ ସେବା ଆଉ କିଛି ଦରକାର ନାହିଁ, କନକ୍ଲୁଜନ। ସେତିକି ପଏଣ୍ଟକୁ ତ କନଭିନ୍ସ ହେବାକୁ ପଡେ, ସେଥିପାଇଁ ଏତେ ପ୍ରକାର ବୁଝେଇବା ଯେ ଏତେ ସେମିନାର ଏତେ ଜିନିଷ ଏତେ ଜିନିଷ କେବଳ ଅଣା ହଉଛି ଗୋଟେ ଜୀବ ପ୍ରତି, ଜୀବ କଣ କରିବ କୃଷ୍ଣ ସହିତ କେବେ ସମ୍ବନ୍ଧିତ ହେଇପାରିବ ନାହିଁ, କାହିଁକି କୃଷ୍ଣ ତାକୁ ଗ୍ରହଣ କରିବେ ନାହିଁ, କାହିଁକି ଗ୍ରହଣ କରିବେ, କୃଷ୍ଣ ହେଉଛନ୍ତି ପବିତ୍ରମ ପରମମ ଭଗବାନ, ସେ ପରମ ଅପବିତ୍ର, ଆମେ କଣ, ଆରେ ସ୍ୱର ଅପବିତ୍ର ମନ ଅପବିତ୍ର ସବୁ ଅପବିତ୍ର ସବୁ ଅପବିତ୍ର, ଜୀବର କି ସ୍ଥିତି ତାକୁ ଭଗବାନ କେମିତି ଗ୍ରହଣ କରିବେ, ଗ୍ରହଣ କରିବେନି ନା। ଆମେ ଯୋଉ ନିଷ୍କପଟ ଭାବରେ ଗୁରୁଙ୍କର ସାଧୁଗୁରୁଙ୍କର ସେବା କରିବା, ସାଧୁଗୁରୁ ଆମ ପାଇଁ ପ୍ରାର୍ଥନା କରିବେ, ଯେଉଁ ଜୀବ ଆଜି କୃତାର୍ଥ ହୋଇଛନ୍ତି ତାର ଯଦି ଇତିହାସ ସେ ବସିକି ଦେଖିବେ ମୋ ଜୀବନର ଯୋଗ୍ୟତା କଣ ଥିଲା, ମୁଁ କୋଉ ବ୍ୟକ୍ତି ଥିଲି, ମୋ ପାପାର କଣ ସଂସ୍କାର ଅଛି, ମୁଁ କଣ ପାଠ ପଢ଼ିଥିଲି, ମୁଁ ଆଜି କଣ, ମୁଁ ଯାହା ସବୁ ପାଇଛି ଏଠି କାହାର ଗୋଟେ ଅଛି କିଛି ମହତ୍ତର ଗୋଟେ କୃପା କିଛି ରହିଛି, ଗୁରୁଙ୍କର ଗୁରୁ କେଉଁ ଗୁଣରେ ଗୋଟେ ଖୁସି ହେଇଛନ୍ତି, ଏଇଟା ତ ଯୋଗ୍ୟତା ବେଳେ ପାରି ହବନି, ଏଇଟାକୁ ରିଏଲାଇଜ କରିବା ସମ୍ଭବ ନୁହେଁ ଗୋଟେ ଜୀବ ପାଇଁ, ବହୁତ ସେ ମ୍ୟାଚୁର୍ଡ ହେଇଥିବ, ଏନଫ୍ ମାଚ୍ୟୁର୍ଡ ହେଇଥିବ ସେ ଜାଣିପାରିବ, ଆରେ ଏଇଟା ଗୁରୁଙ୍କର, ଗୁରୁ ମତେ ସ୍ୱୀକାର କିଛି କରିଛନ୍ତି ସେଥିପାଇଁ ଏସବୁ ଆଜି ହଉଛି, ତାର ଅନୁଗତ୍ୟଟା ଆହୁରି ବଢିବ, ସେଥିପାଇଁ ସେ ଗୋଟେ ପଦରେ ଛିଡ଼େଇ ଦେଲେ, ବୈଷ୍ଣବର ଆବେଦନ କୃଷ୍ଣ ଦୟାମୟ ମୋହେନ ପାମର ପ୍ରତି, ଏଇ ପାମର ଶବ୍ଦ ଦ୍ୱାରା ଜଣେଇ ଦେଲେ, ହବେନ ସଦୟ ମୋ ପ୍ରତି କୃଷ୍ଣ କେବେ ଦୟା କରିବେ ନାହିଁ, କିନ୍ତୁ ପ୍ରାର୍ଥନା ହଉଛି ହେ କୃଷ୍ଣ କରୁଣା ସିନ୍ଧୁ ଦୀନବନ୍ଧୁ ଜଗତପତି, ଆପଣ କରୁଣା ସିନ୍ଧୁ ଦୀନବନ୍ଧୁ ଜଗତର ପ୍ରତି, ଦୀନବନ୍ଧୁ କହିଦେଲେ ନା ସେ ଶବ୍ଦର ଅର୍ଥ, ଦୀନବନ୍ଧୁ ମାନେ ନୁହେଁ ଯେ ଆପଣ ସବୁ ଲୋକକୁ ଉଦ୍ଧାର କରିଦେବେ, ଯିଏ ଦିନ ବୋଲି ମାନୁଥିବ, ମାନିଲେ ବି ଖାଲି କୃଷ୍ଣ ଉଦ୍ଧାର କରିବେନି, ତା ପାଇଁ ଜଣଙ୍କୁ ପ୍ରାର୍ଥନା କରିବାକୁ ପଡିବ ସ୍ୱତନ୍ତ୍ର। ଯେଉଁ ଯେଉଁ ଜୀବମାନେ ଆଜି ଜୀବନରେ କୃତାର୍ଥ ହେଇଛନ୍ତି ସମସ୍ତ ମନୁଷ୍ୟମାନଙ୍କ ଜୀବନକୁ ଦେଖ, ତା ପାଇଁ ଗୋଟେ ଜଣେ ନାରଦ ଧ୍ରୁବ ଆଜି ଘରୁ ବାହାରି ପଡ଼ିଲେ, ନାରଦ ତାଙ୍କ ପାଇଁ ପ୍ରାର୍ଥନା କରିଛନ୍ତି, ପ୍ରହ୍ଲାଦ ଆଜି ଗର୍ଭରେ ଇନ୍ଦ୍ର ନେଇଯାଉଛନ୍ତି କୈଳାସକୁ, ତା ପାଇଁ ଆଜି ପ୍ରାର୍ଥନା କରିଛନ୍ତି, ପ୍ରତ୍ୟେକ ଜୀବଙ୍କ ସଫଳତା ପଛରେ, ପ୍ରତ୍ୟେକ ଜୀବର ଭକ୍ତି ପଛରେ ଜଣେ ସାଧୁର ସମ୍ପୂର୍ଣ୍ଣ କୃପା ରହିଛି, ସେ କୃପା ଦୃଷ୍ଟି ଏଥିରେ ଯୋଗ୍ୟତାର କୌଣସି ସ୍ଥାନ ନାହିଁ, ସେଥିପାଇଁ ସେ ଗୋଟେ ଜିନିଷ କାଟି ଉଡେଇ ଦେଲେ, ଏଇଟା କାହାର ଭକ୍ତି ତାଙ୍କୁ କଣ, ଯୋଗ୍ୟତା ବିଚାରେ କିଛି ନାହିଁ ପାଇ ତୁମାର କରୁଣା ସାର, ଏସବୁ କଥା ନୁହେଁ, ଏସବୁ ମାନେ ଯାହା କୁହନ୍ତି ଅଳଙ୍କାର ଭଳି, ହୃଦୟର ଅଳଙ୍କାର ଭଳି, ସବୁ ଶାସ୍ତ୍ର ସିଦ୍ଧାନ୍ତ ଦେଖିଥାଏ, ଯୋଗ୍ୟତା ବିଚାରେ, ଆରେ କେମିତି ଯୋଗ୍ୟତା ବିଚାର କିଛି ନାହିଁ, ମୁଁ ପ୍ରବଚନ ଦଉଛି ମୋର ଯୋଗ୍ୟତା ନାହିଁ, ମୁଁ ପାଠ ପଢୁଛି ମୋର ଯୋଗ୍ୟତା ନାହିଁ, ମୁଁ ଟଙ୍କା କରି କଲେକ୍ସନ କରିକି ଆଣୁଛି ମୋର ଯୋଗ୍ୟତା ନାହିଁ, ମୁଁ ଏତେ ସୁନ୍ଦର ସେବା କରିପାରିବି ମୋର ଯୋଗ୍ୟତା ନାହିଁ, ରୋଷେଇ କରିବାର କେମିତି ଯୋଗ୍ୟତା ନାହିଁ, ଇଏ ଯୋଗ୍ୟତା ନୁହେଁ, ଏସବୁ କଣ ଯୋଗ୍ୟତା ନାହିଁ, ତୁମାର କରୁଣା ସାର, ଏ ସବୁ ପଛରେ କରୁଣା, ଆଉ ଇଏ ସବୁ ଯାହା ମୁଁ କରୁଛି କେବଳ କରୁଣା ପାଇଁ ହିଁ କରୁଛି, ଯଦି କରୁଣା ନ ହବ ସେ କହିଥିଲେ, କରୁଣା ନହେଲେ କାନ୍ଦିଆ କାନ୍ଦିଆ ବାସ୍ ସାଧୁଗୁରୁ କରୁଣା ତ ମନେ ରଖିଲେ ମରିବାଟା ହିଁ ସାର୍। ମୃତ୍ୟୁ ବ୍ୟକ୍ତିର ଯନ୍ତ୍ରଣା ଯେଭଳି ହୁଏ, ଗୁରୁ ସାଧୁଗୁରୁ କରୁଣା ବିନା ଜୀବନଟା ସେଭଳି ଲାଗେ। କାରଣ ସେଇ ସେଇ ମାନେ ଭକ୍ତିପତ ରହିଥିବା କିନ୍ତୁ ମନ ଭିତରେ କଣ ଥିବ, ସେଇ ପ୍ରାକୃତ ବୁଦ୍ଧି ଇନ୍ଦ୍ରିୟ ଆତ୍ମସୁଖ ମିଳୁନଥିବ ନା। ଲୋକ ଗୁଡା କଣ କହୁଛନ୍ତି, ଏ ଯୋଉ ଗାଁ ଲୋକ ତାକୁ ମନ୍ଦିର ଏତେ ଆସିବ ବସି ପଡ଼ି କଣ କହେ, କହିବୁ କି ଶାନ୍ତି ଏଠି ଲାଗୁଛି। ଗାଁ ଲୋକ ଆସି କୁହନ୍ତି ରେ ନା କଣ ଭାବିଲେ ଆଉ କଣ କହେ, ହଁ ବଢିଆ ହେଇଛି, ଶାନ୍ତି ଲାଗୁଛି, ଜାଗାଟା ଶାନ୍ତି ଲାଗୁଛି, ସେ କୋଟିଏ ଟଙ୍କା ଦେଲେ ମିଳିବନି, ଶାନ୍ତି ଲାଗୁଛି। କାହିଁ କହୁଛନ୍ତି, ବହୁତ ଅଶାନ୍ତିରେ ଅଛନ୍ତି, ଏତେ ଅଶାନ୍ତିରେ ଅଛନ୍ତି, ତାଙ୍କୁ ଏଇ ଭଗବାନ ପାଖକୁ ପଳେଇଲେ ତାଙ୍କୁ ଶାନ୍ତି ଲାଗୁଛି। ଆମେ ଏଇଠି ରହିଛେ, ଆମକୁ ଆମକୁ କେମିତି ଲାଗୁଛି ଚିନ୍ତା କର ଦେଖ, ତାହେଲେ ଆମକୁ କେତେ ଶାନ୍ତି ଲାଗିବା ଦରକାର। ମୁଁ ଭଗବାନଙ୍କ ପାଖରେ ରହିଛି, ଗୋଟେ ଦୁଃଖୀ ଯିବ ଆସିକି ସିଏ କହୁଛି ମୁଁ ଶାନ୍ତିରେ ରହିଛି, ଆମକୁ ସେତିକି ଲାଗୁଛି ତାକୁ ତାକୁ ଏଇ ଜିନିଷଟା ଏଇ ଷ୍ଟ୍ରଗଲିଂଟା ଆସିବ, ଏଇ ସମ୍ବନ୍ଧଟା ହେଇପାରୁନି ନା। ସେ ଗୁରୁଙ୍କ ଗୁରୁଙ୍କର କୃପା ଦୃଷ୍ଟି ତାଙ୍କ ଉପରେ ପଡ଼ୁନି ନା, ହେଇପାରିବେ। ଗୁରୁ ଯେପର୍ଯ୍ୟନ୍ତ ସ୍ୱୀକାର ନ କରିବେ, ଯାହାକୁ ତୁମେ ପ୍ରସନ୍ନ କରିବା ପାଇଁ ଚାହିଁବ ତା ପାଇଁ କିଛି ଗୋଟେ କାମ କରିବାକୁ ପଡେ। ପ୍ରିୟତାଟା ଏମିତି ଯୋଗ୍ୟତା ଦ୍ଵାରା ମାନେ ତୁମେ କୌଣସି କିଛି ଗୋଟେ ଅଲଗା କଣ ଜିନିଷ ତାରା ପାଇବନି, ଏବେ ସେବ୍ୟ ଭାବନାଟା ଆମର ପୁରା ପ୍ରବଳ, ସେବକ ଭାବନାଟା, ସେବକ ଭାବନା, ସେବ୍ୟ ବସ୍ତୁକୁ ସେବା କରିବା, ତାଙ୍କୁ ଖୁସି କରିବା, ଦିନ ରାତି ସେ ଲାଗିବାକୁ ପଡିବ। ସେବକ ଗୁରୁଦେବ କୌଣସି ତୁମେ ସେବକ ହେଇଛ ଆଉ, ତୁମେ ଯେତେବେଳେ ଡକା ହବ ତୁମେ ଆସିବ, ଦିନ କଣ ରାତି କଣ ଗୁରୁ ଡାକୁଛନ୍ତି ମାନେ ହାଜର, ଡାକିଲେ ଗୁରୁ ଆସ ସେବା କର। ଆମକୁ କଣ କଷ୍ଟ, ଦେହଟା, ଦେହଟା ଗୋଟେ କଷ୍ଟ ନା, ବଡ ଜିନିଷ, ଶୋଇବାଟା ବଡ ଜିନିଷ, ଖାଇବାଟା ବଡ ଜିନିଷ, ସବୁ ଜିନିଷ ତମ ଦେହଟା ତମକୁ ଘୁରେଇଦବ ଆଉ, ମତେ ଭୋକ ଲାଗିଲାଣି, ମତେ ଏମିତି ହେଇଗଲାଣି, ସେମିତି ହେଇଗଲାଣି, କିରେ କି କଥା, ଭୋକ ଲାଗିଲାଣି ତୁମକୁ, ତୁମର ଦାୟିତ୍ୱ ନାହିଁ ବୋଲି ଭୋକ ଲାଗୁଛି। ମୁଁ ତୁମକୁ ଉଦାହରଣ ଦେବି, ମୁଁ ଖାଲି ଖୋଲା କୁହନି, ତୁମ ଦାୟିତ୍ୱ ନାହିଁ ବୋଲି ଭୋକ ଲାଗୁଛି। ଏଇ ଯୋଉ ରଡ଼ ବାନ୍ଧୁଥିଲେ ଟୁକ ଦେଖିଲ ତି, ଦୁଇ ଦିନ ଗୋଟେ ଦିନ ରଡ଼ ବାନ୍ଧିଦେଲେ, ଦେଖୁଛ ନା କଣ କଣ ଖାଇଛନ୍ତି ସକାଳୁ, ଏ ପୋଖରୀ ପାଖରେ ବସିଲେ ପାରୁଟି ଗୋଟେ ଆଣିଲେ ଭାଗ କରିକି ଟିକେ ଖାଇଦେଲେ, କେତେ ବାନ୍ଧ କାମ କଲେ, ଦିନ ତିନିଟା ବାନ୍ଧ ଗୋଟେ ପାରୁଟି ଖଣ୍ଡେ ଖାଇ, ଦିନ ତୁମେ ତିନିଟା ବାନ୍ଧ ରହିଲ ଦେଖିବା, ତୁମେ ତାଙ୍କ ଭଳିଆ ପରିଶ୍ରମ କର, ଖରା ଭିତରେ କହୁଛ କି ଖରା ମାନେ ପିଠି ଫାଟି ଯାଉଛି, ହେ ଦେଖୁଛ ହେ ଟାଙ୍କି ଭିତରେ ବସି କାମ କରୁଛି ଲୋକ, ସକାଳୁ କଣ ଟିକେ ଖାଇକି ଆସି ଦିନ ତିନିଟାରେ ଖାଉଛି, ତାର ଦାୟିତ୍ୱ ରହୁଛି ମୋ କାମଟା ନ ମିଳିଲେ ମତେ ମଜୁରୀ ମିଳିବ। ଭୋଗ ଗୋଟେ କଣ, ଭୋଗ କିଛି ନାହିଁ, ଭୋଗ ଗୋଟେ କିଛି ନାହିଁ, ସେଟା ନୂଆବେଳେ ଲାଗେ, ତୁମକୁ ସେମିତି ଲାଗୁଥିଲା, ଆମକୁ ସେମିତି ଲାଗୁ, ତୁମକୁ ସେମିତି ଲାଗୁଥିବ, ତୋର ଦାୟିତ୍ୱ ହେଲା ଭୋକ କିଛି ନାହିଁ, ଭୋକ ନାହିଁ, କିଛି ଶୋଷ ନାହିଁ, କିଛି ନାହିଁ। ଆମେ ଦେଖୁଛୁ ଆମ ମାଙ୍କ ପାଖରୁ ଦିନ ଗୋଟେ ପାଞ୍ଚ ମାନେ ସବୁ କୋଉ ଭକ୍ତ ନଥିଲେ, ଦିନ ଦିଟା ଗୋଟେ ଦିଟା ଦାନ୍ତ ଘଷନ୍ତି, ଡାକିଲେ ଖାଅ ନା ନା ନାହିଁ ତୁଳସୀରେ ଜଳ ଦେବି ତାପରେ ଖାଏ, ଦିନ ଗୋଟିଏ ପଡ଼ିଛନ୍ତି ଗୋଟେ ଖଟେଇ 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 ଖଟେଇ, ତାର ଦାୟିତ୍ୱ ରହିଛି ନା, ମତେ ସୁଖୀ କରିବାକୁ ପଡିବ। ଆମେ ଏଇ ଯେ କଣ କୁହନ୍ତି ମୌଜ ମଜଲିସ କରିକି ଆମେ ଭାବୁଛୁ ସବୁ ଜିନିଷଟା, ଆରେ ବାବା ତୁ ଚିନ୍ତା କର, ବାହାର ଦୁନିଆ ଦେଖ ଦାସ୍ୟ ଭାବନାଟା କେମିତିକା, ଜଣକୁ ସୁଖୀ କରିବାକୁ ହେଲେ କେତେ ଗୋଟେ ଜୀବନଟା ଗୋଟେ ଜୀବନକୁ ବାଜି ଲଗେଇବାକୁ ପଡୁଛି, କ୍ଷୁଧା ତୃଷ୍ଣା ନିଦ୍ରା ତନ୍ଦ୍ରା ଆଳସ୍ୟ ଜାଡ୍ୟତା ଏସବୁ କିଛି ରହିବେ, ସମ୍ବନ୍ଧ ହେଇଗଲା ଗୋଟେ କଣ ଅଛି, କିଛି ନାହିଁ, ତୁମେ ଦୌଡ଼ା ରାତି ଦିନ ଦୌଡ଼ିବ ଖଟିବ ଆଉ, ଏ ଗାଡି ଗୁଡା ଗୋଟେ ରାତି ନ ଶୋଇଲେ ତୁମେ କଣ ଅବସ୍ଥା ହଉଛି, କିରେ ଗୋଟେ ରାତି ନ ଶୋଇଲେ ତୁମେ କଣ ହଉଛ, ତାପରେ ଯାଇ ତୁମେ ଦିନ ରାତି ସମାନ ଲାଗୁଛି, ଯେଉଁ ଦେଖିବା ବାଟେ ହବ ତ ସୋଉ ସବୁ ବାଡ଼େଇ ହଉଛି ଆଉ, ସେ ରାତି ଅନିଦ୍ରା ଯୋଉ ଷ୍ଟିଅରିଂ ଧରୁଛନ୍ତି ଦେଖୁଛ ନା, ମୁଁ ତାଙ୍କ ମୁଁ ସବୁ ଗାଡିରେ ଆଗରେ ବସିକି ଯାଏ ନା, ଏବେ ସିନା ଏଇ ବର୍ଷ ଦିବସ ହେଲା ଯାଉନି, ମୁଁ ଗାଡିରେ ଯାଏ ଜଳେଶ୍ୱର ପ୍ରବଚନ ହେରିକା ଦେବା ନାହିଁ, ଜଳେଶ୍ୱର ହେରିକା ଏଇଠି କୋଲକାତା ବସ୍ରେ ବସିକି କହୁଥିଲ ଡଲଫିନ୍ ସେ କହ ତା ସାଙ୍ଗରେ ଯିବି, ମୁଁ ମତେ ଓହ୍ଲେଇବ କୋଉଠି ବାଲେଶ୍ୱରରୁ ମତେ ଉଠେଇବ, ଆଉ ମତେ କୋଉ ନିଦ ହୁଏ, ମୁଁ ଛାନିଆ କୁଆଡ଼େ ନେଇ ପଳେଇବେ, ପୁଣି କୋଲକାତା ଆଡ଼େ ପଳେଇଲେ ଆସିବୁ କେମିତି, ସେ ଜଳେଶ୍ୱର ଗେଟ୍ରେ ଓହ୍ଲେଇବେ, ମତେ ମଝିରେ ମଝିରେ ନିଦ ଭାଙ୍ଗୁ ତୁ ମନ ନାହିଁ, ସେ ଡ୍ରାଇଭର କେହି ନଥିବେ ହେଲ୍ପର ଘୁମଉଥିବ ସେ ପୁରା ଧରିଥିବ ଷ୍ଟେରି, ମୁଁ ଖାଲି ଗୋଟେ ଚିନ୍ତାରେ କେତେ ଦାୟିତ୍ୱ, ସେ ପଚାଶ ଜଣଙ୍କର ଜୀବନକୁ ଧରିକି ଯାଉଛି, ଟିକେ ତା ଆଖି ପଡ଼ୁନି, ପୁଣି ନେଇକି ଯିବ ସେଇଟା ବସ୍ରେ ଯାଇ କୋଉଠି ଶୋଇବ, ମୁଁ ତାକୁ ପଚାରେ ମୁଁ ତୁ ଘର ଘରଭଡ଼ା ଫରଭଡ଼ା କାଲକାତା କଲିକତା ନେଇ ଜାଣ ନା, ଆମ ଡଲଫିନ୍ ମାଲିକ କେବେ ଘରଭଡ଼ା ଦେବନି, କାହିଁକି ଘରଭଡ଼ା ଦେଲେ ମଦ ନା, ଡଲଫିନ୍ ନା କୋଉଠି ଡଲଫିନ୍ ତ ଜୟପୁର ବସ୍ରେ ଯାଇ ତାକୁ ପଚାରେ, ମୁଁ ଭାଇ ତୁମେ ଶୋଉଛ କୋଉଠୁ, କାହିଁକି ଖରା ପ୍ରଚୁର, ବାବା କଣ କରିବୁ ଏଇ ଗାଡି ଭିତରେ ଶୋଉଛୁ, ମୁଁ ଏସି ଲୋକ ନା ଏସି ଲଗେଇବୁ ତେଲ ହିସାବ କରିକି ଆସୁଛି ଆଜ୍ଞା, ମିଟର ଲଗେଇ ମିଟର ଲେଖି ରିଡିଂ ରହୁଛି ଆଉ ଆମେ କୋଉଠି ଏସି ଲଗେଇବୁ, କିଛି ନାହିଁ ଆଉ ମୁଁ ଶୋଉଛୁ କେମିତି, କଣ ବାବା କରିବା ଏମିତି ଆଉ ପନ୍ଦର ଦିନ ଏମିତି ଡ୍ୟୁଟି କରିବାକୁ ପଡିବ ଆଉ, କୋରାପୁଟ ଖରା 40 ଡିଗ୍ରୀ 45 ଡିଗ୍ରୀ ଜୟପୁରରେ ବସ୍ ସେଇଠି ରଖିବ, ଏଣେ ତେଣେ ରଖିପାରିବେ ଗଛ ମୂଳକୁ ନେଇ କୋଉଠି ରଖିପାରିବେ, ଗ୍ଲାସ୍ କିଏ ଫଟେଇ ଦେବ କିଏ ଗୁଣ୍ଡା ଆସିବ ତା ପେଟ୍ରୋଲ ଲାଗିବ ବସ୍ ରଖିବ ତା ଭିତରେ ଶୋଇ, ମୁଁ ତୁମ ଘରର ରହୁ ନା ନା ମାଲିକ ଆମର ମନା କରେ ଘର ରହିପାରେ କାହିଁକି ଘର ରହିଲେ ତ ମୋତେ ଖାଇବ ମୋ ଗାଡି କୁଆଡେ ଭାଙ୍ଗିବ ବସ୍ ଭିତରେ ରହିବ କାହା ଗାଡି ଛାଡ଼ିକି ଯିବ ଡ୍ରାଇଭର ହେଲ୍ପର ଦୁଇଟା ଡ୍ରାଇଭର ଗୋଟେ ହେଲ୍ପର ଗୋଟେ ଡ୍ରାଇଭର ଗୋଟେ ହେଲ୍ପର ସେ ପଡ଼ିକି ରହିଥିବେ ପୁଣି ସିଏ ଆଣି କଥା ରାସ୍ତା ରଖିଲେ ରାତି ଗୋଟେ ବେଳେ ଆଉ ଗୋଟେ ଡ୍ରାଇଭର ତା ଘର ଅଛି ଆସିକି ସେ ଆଣି ଭୁବନେଶ୍ୱର ଆଣିବ ଦେଖ ତାଙ୍କ ଦାୟିତ୍ୱଟା କେମିତିକା ଭଗବାନଙ୍କ ପାଇଁ ଗୁରୁଦେବ ସେ କଥା କୁହନ୍ତି ଯିଏ ଆଜି କୃପା ପାଇଛି ସେ କୃଷ୍ଣଙ୍କ ପାଇଁ ସେତିକି ଦାୟିତ୍ୱ ନେଇଛି ଦାସ ହେଇଛି ଆଉ ବିକିଛି ନିଜକୁ ଆଉ ପ୍ରଭୁପାଦ ଆଜି ସମଗ୍ର ବିଶ୍ୱରେ ଭଗବାନଙ୍କୁ ବଡ ପୂଜା ପାଇବ ଭବିଷ୍ୟତରେ ଏବେ ଲୋକ ବୁଝିପାରୁନାହାନ୍ତି ପ୍ରଭୁଙ୍କଠୁ ତାଙ୍କୁ ବଡ ସମ୍ମାନ ଦିଆଯିବ ଯେତେ ସମାଜ ପତିତ ହବ ପ୍ରଭୁପାଦଙ୍କର ମୂଲ୍ୟଟାକୁ ସମୟ ବୁଝିବେ ଜଗତରେ କେତେ ବଡ କାର୍ଯ୍ୟ ଆଜି କରିଛନ୍ତି ସେ ଗୋଟେ ଜୀବକୁ ବଞ୍ଚେଇ ଦେଲେ ଭସେଇ ଦେଇଥାନ୍ତି ଆସି ଯାଇଥାନ୍ତି ଜୀବ ଗୁଡାକ ଆଉ ଏ ଯୋଉ ଅବସ୍ଥା ବର୍ତ୍ତମାନ ଯୋଉ ଦେଖୁଛେ ତୁମେ ବାହା ଚୁରା ଏଇ ଯୋଉ କଣ ହେଇ କଣ ମାଟ ପିଟା ପିଟି ହେଇ କଣ ହଉଛନ୍ତି କିଛି ଅଟକେଇ ପାରିବନି ଯେ ବର୍ତ୍ତମାନ ଯୋଉ ଅବସ୍ଥା ଚାଲିଛି ସଂସାର କିଛି ନହେଲେ ଟିକେ କୃଷ୍ଣଙ୍କୁ ଜାଣିଲେ ଭଗବାନ ଏ ଜନ୍ମରେ ତ କିଛି ପାଇଲେ ମୂଲ୍ୟଟା ବୁଝିପାରିବେ ବହୁତ ଦାୟିତ୍ୱ ଯିଏ ଯେତେ ଆଜି ଭଗବାନଙ୍କ ପାଇଁ ବହୁତ ବାଜି ଜୀବନ ଗୋଟେ ବାଜି ଲଗେଇବା କାର୍ଯ୍ୟ କରିଛନ୍ତି ନା ସେଥିପାଇଁ ତାଙ୍କୁ ଆଜି ଏତିକି ସମ୍ମାନ ପ୍ରଭୁ ଦେଇଦେଲେ ପ୍ରଭୁ ବ୍ୟବସ୍ଥା କରିଦେଲେ ନା ଦାସୀ ଭାବରେ ତୁମେ ପ୍ରତିଷ୍ଠିତ ନହେଲେ ତୁମେ କେବେ ବି ସୁଖ ପାଇପାରିବନି ସେଥିପାଇଁ ଆଗେ ଗୁରୁଦାସ ହେବାକୁ ପଡେ ଗୁରୁଙ୍କର ଦାସ କେମିତି ମୁଁ ସେବା କରିବି ବୈଷ୍ଣବମାନଙ୍କର ଗୁରୁଙ୍କର ସେବା କରି ତାଙ୍କୁ କେମିତି ପ୍ରସନ୍ନ କରି ସିଏ ମୋ ପାଇଁ ଟିକେ କେବଳ ପ୍ରାର୍ଥନା କରେ ତୁମ ପାଇଁ ଜଣେ ଗୋଟେ ଲୋକ ତୁମ ପାଇଁ କହିବ ଦିବ ତ କାହିଁ କହିବ ତୁମେ ତା ପାଇଁ କିଛି କରିଥିଲେ ସେ କହିବ ନା ଖାଲି କହିଦେବ ତେଣୁ ଯିଏ ଭଗବାନଙ୍କ ପାଇଁ ନିଷ୍କାମ ଚିତ୍ତରେ ଅକପଟରେ ସରଳ ଭାବନାରେ ସେବା କରନ୍ତି ଗୁରୁ ତାଙ୍କ ଉପରେ ଖୁସି ହୁଅନ୍ତି ଗୁରୁଙ୍କର ସେବା ମାନେ କଣ ଗୁରୁ ଖୁସି ହେବ ନା କଣ ଗୁରୁଙ୍କ ସେବାଟା ହଉଛି କୃଷ୍ଣଙ୍କର ସେବା ଯେ କୁହନ୍ତି ନା ଗୁରୁଙ୍କର ଗୁରୁଙ୍କର ପାଦ ସମ୍ମାନ କରିବ ଏସବୁ ଲେଖା ହେଇଛି ନା ଭାଗବତ ଗୁରୁଙ୍କର ବସ୍ତ୍ର ଇଏ କରିବ ତାହେଲେ ତୁ ଜଣକ ମୁଁ ବ୍ୟକ୍ତିରେ କାହିଁ କରିବାକୁ ଯିବି ଆରେ ଆମେ ବ୍ୟକ୍ତିରେ କରୁନେ ସିଏ କୃଷ୍ଣଙ୍କର ସେବାଟା କରୁଛନ୍ତି ଗୁରୁଙ୍କର ସେବା ଏଇଥିପାଇଁ କରାଯାଏ ତାଙ୍କର ପୁରା ଜୀବନଟା ହଉଛି କେବଳ କୃଷ୍ଣଙ୍କ ପାଇଁ ତାଙ୍କୁ ସାହାଯ୍ୟ କରି ସିଏ ଅଧିକ କୃଷ୍ଣ ସେବା କରିବେ ତୁମେ ଭାବୁନି ଯେ ଗୁରୁ ଲୋକ ଯିଏ ମାନସିକ ଭାବରେ ଏତେ ଚିନ୍ତା ଏତେ ଦାୟିତ୍ୱ ନେଇ ପାରୁଛି କଥା ଲୋକଟା ଧୋଇପାରିବେନି ସିନା ସେ ତାଙ୍କ ରୋଷେଇ କରି ଖାଇପାରିବେନି ସବୁକିଛି କରିପାରିବେ ତାଙ୍କର ସମୟଟା ଏଇଥିପାଇଁ ମୂଲ୍ୟବାନ ସିଏ ଯେତେ ସମୟ ପାଇବେ ସେ କୃଷ୍ଣଙ୍କ ସୁଖ କଥାଟା ଅଧିକା ଯୋଜନା ଚିନ୍ତା କରିବେ ତୁମକୁ ସମୟ ମିଳିଲେ ତୁମେ କଣ କରିବ ତୁମ ଯୋଜନାରେ ଲାଗିଯିବ ତୁମକୁ ଯେତେ ସମୟ ଦିଆହବ ତୁମ ଯୋଜନା ତୁମେ ଗୋଟେ ପ୍ଲାନ୍ ତିଆରି କରିବ କଣ କେମିତି କଲ ଭଲରେ ରହିବି କୋଉଠି କଣ କରିବି ତୁମ ଯୋଜନାରେ ଲାଗିଯିବ ତୁମକୁ ସମୟ ମିଳିଲା ମାନେ ଏଇଥିପାଇଁ ଗୁରୁଙ୍କର ଯୋଉ ସେବା କରାଯାଏ ଏଇଥିପାଇଁ ତାଙ୍କୁ ତାଙ୍କ ମୂଲ୍ୟବାନ ସମୟଟାକୁ ଆମେ ସେଭ୍ କରିଦେ ସେ କୃଷ୍ଣଙ୍କ ସୁଖତାଟା ଅଧିକା ଚିନ୍ତା କରିବି ଏଇଥିପାଇଁ ସେଟା କୃଷ୍ଣଙ୍କର ସେବା ଏଇଥିପାଇଁ କରାଯାଏ ବ୍ୟକ୍ତିର ସେବା କୃଷ୍ଣଙ୍କର ସେବା ତେଣୁ ଏଇ ଯୋଉ କନେକ୍ସନ୍ ଆମେ କଥା ହଉଥିଲେ ଯୋଉ ଜୀବ ଭଜନ କରିପାରିବେନି କେଉଁଥିପାଇଁ ଏଇ ଦାସ୍ୟ ଭାବନାଟା ଜୀବ ଭିତରେ ନ ଆସିଲେ ମହାପ୍ରଭୁ ଯୋଉ କହିଥିଲେ ଜୀବର ସ୍ୱରୂପ ହେ କୃଷ୍ଣର ନିତ୍ୟ ଦାସ ଆମେ ହଉଛୁ କୃଷ୍ଣଙ୍କର ଦାସ କୃଷ୍ଣ ଦାସ ବୋଲି କିଏ ଭାବୁଛି ମୁଁ କୃଷ୍ଣଙ୍କ ଦାସ ବୋଲି ମୁଁ କୃଷ୍ଣ ଦାସ ତାହେଲେ କାହିଁ ମାୟାର ସେବା କରିବି କାହିଁ ମାୟାର ମୁଁ ସେବା କରିବାକୁ ଯିବି ସହଜରେ ଗୋଟେ ଜୀବକୁ ଏଇ ସମ୍ବନ୍ଧରେ ସମ୍ବନ୍ଧିତ କରିବାକୁ ପଡିବ ସେଥିପାଇଁ ତାକୁ ସବୁ ପ୍ରକାର ଆମର ବୈଷ୍ଣବ ରାସ୍ତାରେ ତାର ଗୋତ୍ର ପରିବର୍ତ୍ତନ କରାହଉଛି ତାର ନାମ ପରିବର୍ତ୍ତନ କରାହଉଛି ତାକୁ ସେବାର ଖାଲି କେତେ ଗୋତ୍ର ଦୀକ୍ଷା ଦେଇଦେବା ଦୀକ୍ଷାର ଅର୍ଥଟା ଏଇଟା ନୁହେଁ ଦୀକ୍ଷାର ଅର୍ଥ ନାହିଁ ତାକୁ ନାମ ଦିଆହେଲା ତାକୁ ତୁ ଷୋଳମାଳା ଜପ କର ନାହିଁ ଏଇ କୁହାହେଲା ଦିବ୍ୟ ଜ୍ଞାନ ଇଏ ତୋ ଦିଆଜ କୁରିଆ ତା ଆପଚ ସଂଘୟ ତାକୁ ଦିବ୍ୟ ଜ୍ଞାନ ଦେବାକୁ ପଡିବ ଦିବ୍ୟ ଜ୍ଞାନଟା କଣ ଦିବ୍ୟ ଜ୍ଞାନ କଣ ଗୀତା ସେ ତ ପଢ଼ିଦେଇ ଗୀତା ଜାଣିଦ ଦିବ୍ୟ ଜ୍ଞାନ ହେଲା ଏଇଟା ତୁମେ କହୁଛ କୃଷ୍ଣଙ୍କର ତୁମେ କାହାର ନୁହେଁ ତୁମର କାମ ହେଲା ମୋ ପୁଅ ମୋ ଝିଅ ହଁ ଠିକ ସେ କିଛି ବି କୃଷ୍ଣଙ୍କର ତୁମେ ବି କୃଷ୍ଣଙ୍କର ତୁମର କିଛି ନାହିଁ ଏଇଟା ଦିବ୍ୟଜ୍ଞାନ ସେ ଦିବ୍ୟଜ୍ଞାନଟା ବି ତୁମର ଗୋଟେ ଜୀବକୁ ଯେତେ ତୁମେ କହୁନା ସେ କଣ କରିବ ସେ କୁଆଡେ ତାର ବ୍ୟସ୍ତ ରହିବ କୁଆଡେ ଆଡେ ଦେଇକି ପଳେଇବ ମୋର ସମୟ ନାହିଁ ମୁଁ ସବୁ ବ୍ୟସ୍ତ ସମସ୍ତେ ବ୍ୟସ୍ତ ସଂସାର ଏମିତି ମାୟା ଛନ୍ଦି ଦେଇଛି ସବୁ ଦୌଡ଼ୁଛନ୍ତି ମାୟା ସେବାର ମାୟାର ଚାକର ହେଇକି ଦୌଡ଼ିଛନ୍ତି ଦୌଡ଼ିଛନ୍ତି ଗଦ ଭଳିଆ ସେ ଭାବୁଛନ୍ତି ମୁଁ ଏଇଟା ଆରେ ତୁମର କିଛି ଲାଭ ହିଁ ହବ ନା ଚଷୁ ଖଟିବ ସାର୍ କିଛି ଲାଭ ନା ବୁଝିପାରୁ ନା ତୁମେ ହଉଛି କୃଷ୍ଣଙ୍କର ତୁମକୁ ସଂସାର କିଛି ସୁଖ ମିଳିବନି ସେ କୃଷ୍ଣଙ୍କର ସେବା କର ଏ ମନ୍ଦିର ଗୁଡା କଣ ମନ୍ଦିର ଯୋଉ ଏତେ ମନ୍ଦିର ଆଚାର୍ଯ୍ୟମାନେ ଯୋଉ ଖୋଲୁଛନ୍ତି ଯିବୁ ଗୋଟେ ଚାନ୍ସ ଦିଆହଉଛି କଣ ଚାନ୍ସ ଦିଆହଉଛି ସମ୍ବନ୍ଧଟା ଯୋଡ଼ିବ ନହେଲେ ଆଗରୁ କାହିଁକି ଜଣେ ପ୍ରଶ୍ନ କରିବେ ଆଗରୁ ଆଚାର୍ଯ୍ୟମାନେ ମନ୍ଦିର ତ କରୁନଥିଲେ ଆରେ ଆଗରୁ ଯିବ ଏତେ ସଂସ୍କାରୀ ଥିଲେ ସେ ଗୁରୁଙ୍କର ସଂସ୍ପର୍ଶରୁ ଗୁରୁଙ୍କର ବାକ୍ୟ ଶୁଣି ସାଙ୍ଗେ ସାଙ୍ଗେ କୃଷ୍ଣ ସହିତ ସମ୍ବନ୍ଧ କରିଦେବେ ପରେ ଆଚାର୍ଯ୍ୟମାନେ ଦେଖିଲେ ଏ ଜୀବଙ୍କର ସଂସ୍କାର ସବୁ କମି କମିକା ଯାଉଛି, ଇଏ ସବୁ କିଛି କରିବେ, ଏ ମାନସରେ କଣ ମନରେ ତୁମେ କୃଷ୍ଣ ଚିନ୍ତା କରି ଆସୁଛି? ମନ ଟିକେ କୋଉଠି ଖୁସି ଟିକେ ହବ, କଣ କରିବ ସେଟାରେ ଚିନ୍ତା କରେ, କୃଷ୍ଣଙ୍କୁ ଚିନ୍ତା କରି କଣ ପାଇବ? ଯେତେବେଳେ କୃଷ୍ଣଙ୍କୁ ମନ ଚିନ୍ତା କରୁଛି ମନ ସୁଖୀ ହେଉଛି, ତାକୁ ଆମ୍ବିଳା ଯେମିତି କହୁଛନି ତା ପାଟି ଆମ୍ବିଳା ହେଇଯାଉଛି, କଣ କୃଷ୍ଣ କୃଷ୍ଣ କଣ ଚିନ୍ତା କରେ, ଜୀବ ସମ୍ବନ୍ଧ ନାହିଁ ନା। ସେଥିପାଇଁ ଆଚାର୍ଯ୍ୟ ମାନେ କେତେ ବଡ କାର୍ଯ୍ୟ କଲେ, ଗୋଟେ ବିଷୟ ସାଜିଲେ, ଏଟା ବିଷୟ ଧନ୍ଦା ନା। ଭଜନ ପଥରେ ଜଣେ ଭଜନାନନ୍ଦୀ ଲୋକ ପାଇଁ ଏ ସବୁ କାର୍ଯ୍ୟ କରିବା ଇଏ ଗୋଟେ ବିଷୟର କାର୍ଯ୍ୟ। ବିଷୟ ଲୋକ କଣ କିଆ କିଆ ସୀତାରେ ଆସିବ ମଠ ମନ୍ଦିର ଖାଇଲେ ବିଲେ ଚାଲିଲେ, ଯିଏ ଆଜି ରହୁଛନ୍ତି ତୁମେ ଧର ଆଜି ରହୁଛ, କାଲି ଇଚ୍ଛା ହବ ଢୁ ପଳେଇବ, ସିଏ କଣ କରିବ? ଭଗବାନ ଡାକି ଆଣିକି ବସେଇଲେ, ପ୍ରଭୁ ଆପଣ ଏଠି ରୁହନ୍ତୁ, କେଉଁଠୁ ଭିକ୍ଷା ଆସିବ, କେଉଁଠି କିଏ ସେବା କରିବ, ସବୁ ସବୁ କଣ ଆସି ବିଷୟ ଭଳିଆ, ବିଷୟ ଭଳିଆ ହେଲା କୃଷ୍ଣ ପାଇଁ ସେ ବିଷୟ। ସଂସାର ଲୋକ ଗୋଟେ ସଂସାର କାମ କରୁଛି, ସେ କୃଷ୍ଣ ପାଇଁ ଗୋଟେ ବିଷୟ, ତାଙ୍କର କଣ ଦରକାର? ସେ ତାକୁ ଯୋଉ ସେ ବସିଲେ ଭଜନ କଲେ ବି ସେ କୃଷ୍ଣଙ୍କ ସୁଖ ପାଇଁ କରିବେ, ଗୋଟେ ଜୀବଟାକୁ କେମିତି କୃଷ୍ଣଙ୍କ ସହିତ ସମ୍ବନ୍ଧିତ କରିବେ। କିନ୍ତୁ ତାଙ୍କର ଏତେ ବଡ ଅବଦାନକୁ ଜୀବ ବୁଝିପାରେ, ବଡ ଭୁଲ ବୁଝେ, ଜୀବ ଏଥିପାଇଁ ଆତ୍ମଘାତୀ ହେଇଯାଏ ନା। ଆଉ ସମ୍ବନ୍ଧ କାହିଁ ଯୋଡ଼ି ହବନି? ତୁମେ ଯେପର୍ଯ୍ୟନ୍ତ ଗୁରୁଙ୍କୁ କୁହାଗଲ, ଯେପର୍ଯ୍ୟନ୍ତ ତୁମ ଗୁରୁଙ୍କୁ ମତବୁଦ୍ଧି କରୁଥିବ, ଯେପର୍ଯ୍ୟନ୍ତ ତୁମର ସାଧୁଗୁରୁ ବୈଷ୍ଣବଙ୍କ ପ୍ରତି ଆଧ୍ୟାତ୍ମିକତା ଭାବନା ରହିଥିବ, ବିଷ୍ଣୁ ବୈଷ୍ଣବ ରାଜ୍ୟର ବାର୍ତ୍ତା ତୁମର କର୍ଣ୍ଣର କେବେ ହେଲେ ପଶିବ ନାହିଁ, କି ସମ୍ବନ୍ଧ କେବେ ତୁମେ ଯୋଡ଼ି ହେଇପାରିବ। ଆଧ୍ୟାତ୍ମିକ ବୁଦ୍ଧି ଗୁଡା ଆସୁଛି ସବୁବେଳେ, ଆଉ ଆରେ ତାଙ୍କର ଏଠି କିଛି କାମ ନାହିଁ। ସେଥିପାଇଁ ସେ ଲେଖିଥିଲେ ନା, ମହାନ୍ତ ସ୍ୱଭାବ ଏଇ ତାରିଥ ଆମର ନିଜ କାର୍ଯ୍ୟ ନାଉ ଯାଉ ନା ତାର ଯାଏ ତାର କହ, ତାଙ୍କର ଏଠି କିଛି କାମ ନାହିଁ, ସେ ଖାଲି ଆସୁଛନ୍ତି କେବଳ ଏଠି ଗୋଟେ କୃଷ୍ଣ ସଂସାରଟା ଖୋଲିବା ପାଇଁ। ନା ତୁମେ ଦୁଃଖ ପାଉଛ, ଯୋଉ ସମୁଦ୍ର ଯୋଡ଼ା ଆଗେ, ନହେଲେ କେବଳ ଭାସିଯିବ ତୁମ ସଂସାର। ବହୁତ ଦାୟିତ୍ୱ, ଜଣେ ବିବାହ ହେଲେ, ଜଣେ ସାଧୁ ଯଦି ବିବାହ ହେଇଥାନ୍ତା, ସେ ଗୋଟେ ସ୍ତ୍ରୀ ଦାୟିତ୍ୱ ନେଇଥାନ୍ତା, ନହେଲେ ତା ପିଲା ଛୁଆ ଦୁଇ ଚାରିଟା ହେଇଥାନ୍ତେ, ଦୁଇ କେଜି ଅତି ବେଶୀରେ 2 କେଜି ଚାଉଳ ରୋଷେଇ ହେଇଥାନ୍ତା, ବଡ ପରିବାର ହେଇଥିଲେ। ମଠ ଯଦି ସାଧୁ ଗୋଟେ ମଠ କରିବ, ଡେଲି 10 କେଜି ଚାଉଳ ପଡିବ, ସେଠି ହାଣ୍ଡି କୁଣ୍ଡେଇ ବାସନ କୋସନ ମଜା ଏତେ ଧନ୍ଦା ଏ ସବୁ ଚାଲିଛି, କଣ ଗୋଟେ ଜୀବଟା କେମିତି ସେବାର ସୁଯୋଗ ପାଇ ସେ ତା ଦୁଃଖଟା ଯାଉ, କାହିଁକି ସମ୍ବନ୍ଧ ନସ୍ଥାପନ ନ କରିପାରିଲେ ତା ଦୁଃଖଟା କେବେ ଯିବନି। ସେଥିପାଇଁ ଗୁରୁଦେବ କୁହନ୍ତି, ଗୁରୁ କେବେ ମନ୍ତ୍ର ଦେଇକି ଶିଷ୍ୟକୁ ଘରକୁ ପଠେଇ ଦିଅନ୍ତି ନା, ତାକୁ ମନ୍ତ୍ର ଦେଇ ତାକୁ ଘରକୁ ପଠେଇ ଦେବେ, ତୁଜାପଡ଼ା ନା, ତାର ସମସ୍ତ ଦାୟିତ୍ୱ ନେବେ, କେମିତି ସେ ଜୀବଟା କୃଷ୍ଣ ସମ୍ବନ୍ଧରେ ରହିବ, ତାକୁ କୃଷ୍ଣ ସମ୍ବନ୍ଧରେ ସମ୍ବନ୍ଧ କରିବା, ତାକୁ ସେବାରେ ଲଗେଇବାର ଅଛି, ସେ ସେବାରେ ଲାଗିଲେ ତାର ବିଶ୍ୱାସ ତା ମୁଁ କୃଷ୍ଣ ଦାସ, ତା ଦୁଃଖ ଯିବ, ଯେ ସେବକ ନୁହେଁ ତାର ଦୁଃଖ କେବେ ଯାଏନି, ସେ ଦୁଃଖର ଭାରରେ ବୁଡ଼ିଯିବ, ଯେ ସେବା କରୁନି ସେ ମାୟା ସାଗରରେ ବୁଡ଼ିଯିବ। ଭକ୍ତ ହେଇଥିବ ତୁମେ ଗୁରୁକୃଷ୍ଣଙ୍କ ସେବାଟା ତୁମେ କରୁନ, ତମ ସମ୍ବନ୍ଧ କାଣ୍ଡଟା ଆସିବନି, ଭାଗବତ କେତେ ପଢୁଛ ପଢ, କେତେ କହୁଛ କୁହ, କେତେ ଜପ କରୁଛ କର, ତ ସମ୍ବନ୍ଧଟା ଆସୁନି, ଆଉ ତୁମେ ଯାହା କରୁଛ ସବୁ ଏଇ ରଜ ଗୁଣ ଗୋଟେ ଗୁଣ ପ୍ରଭାବରେ କରୁଛ, ଆଉ ଗୁଣ ପ୍ରଭାବରେ କିଛି ଦିନ କରିବ, ତାପରେ ଛାଡ଼ିଦେବ, ତାପରେ ନିରାଶ ଲାଗିବ, ନହେଲେ ଅଫିସିଆଲି କରିବ, ସମ୍ବନ୍ଧ ରହିପାରୁନି, ଭଗବାନ ମୋର ଗୁରୁ ମୋର, ମତେ କରିବାକୁ ପଡିବ ଜୀବନରେ, ତୋର ଭିତରୁ ଆଉ କିଛି ପରମାତ୍ମା ଗୋଟେ ଆକର୍ଷଣ ଦେବେନି, ଖାଲି ଠେଲି ପେଲି ଗାଡି ଚାଲିଲା ଭଳିଆ ଚାଲେ। କୌଣସି ତୁମେ ଗୃହସ୍ଥ ଲୋକ ମତେ କହିପାରିବ, କୌଣସି ଗୃହସ୍ଥ ଲୋକ କହିଛି କେବେ ଆସିକି ମୋ ପିଲା ଛୁଆଙ୍କୁ ପୋଷିବା ଭାରି କଷ୍ଟ, କହିଛି କେବେ କହିବ? ସେ ଖଟୁଥିବ ବରଂ, ନା ପିଲା ଛୁଆ କରିବାକୁ ପଡିବ ନା, ଆଉ ସେ ଯୋଉ ବାଟେ ଦେଖୁ ନା, ଯୋଉ ଲୋକ ଯେତେ କଷ୍ଟ କରୁଛନ୍ତି, ହଁ ପିଲା ଛୁଆ ପାଇଁ କରିବାକୁ ପଡିବ ନା, ସେ କେବେ କହୁଛି ଏଟା କଷ୍ଟ କହିବେନି, ଏଟା ମୋର ଧର୍ମ, ମାୟାର ସେବାକୁ ସେମାନେ ଧର୍ମ ବୋଲି ଜ୍ଞାନ କରୁଛନ୍ତି, ଆମେ କୃଷ୍ଣଙ୍କ ସେବାକୁ ଧର୍ମ ବୋଲି ଜ୍ଞାନ କରିପାରୁଛୁ, ଆମର କଣ ଉଦ୍ଧାର ରାସ୍ତା ଅଛି? ସେମାନେ ମାୟାର ସେବା କରୁଛନ୍ତି, ମାୟାର ନ ଫରେଇଛନ୍ତି, ମାୟାର ସେବାକୁ କୃଷ୍ଣଙ୍କର, ମାୟାର ସେବାକୁ ଜଗତର ଧର୍ମ ବୋଲି ସେମାନେ ପ୍ରତିଷ୍ଠା କରୁଛନ୍ତି ଯୁକ୍ତି ଦ୍ଵାରା, ଆମକୁ ମାନେ ଅଳସୁଆ ବୋଲି କହୁଛନ୍ତି, ଦେଖ ତାଙ୍କ ନିଷ୍ଠା କେମିତି। ସଂସାର ଯେଉଁମାନେ ରହୁଛନ୍ତି ସେ କଣ କହୁଛନ୍ତି? ବାବାଜୀ ମାନେ ଅଳସୁଆ, ବାପା ମାଙ୍କୁ ପଚାରୁନାହାନ୍ତି, ଏଠି ପଳେଇ ଆସିଛନ୍ତି, ଆମେ ଧର୍ମ ପାଳନ କରୁଛୁ ନା, ଆଉ ତୁମେ ସୁଖ ଆମ କହିଲ, ଆମେ ସବୁ ଆମେ ଧର୍ମ ପାଳନ କରୁଛୁ, ଆଉ ମୋର ମନରେ ଅଛି ସେ ମୁଁ ସନ୍ନ୍ୟାସୀ ହେବା ପୂର୍ବରୁ ମୁଁ ତ ଛୁଆଟି ବେଳେ ସବୁ ମାମୁରକୁ ଯାଏ, ମୋର ଭାରି ଆଟାଚମେଣ୍ଟ ତାଙ୍କ ପ୍ରତି ଥିଲା, କାରଣ ତାଙ୍କର ମୋ ପରିବେଶ ପ୍ରିୟ, ସେଠି ନଦୀ ଥାଏ, ସେ ତାଳ ଗଛ ଥାଏ, ବହୁତ ବାଡ଼ି ବଗିଚା ପୁରା ନଦୀ କୂଳରେ ତାଙ୍କର ଘର, ମୁଁ କେବେ ବି ଯାଇନି, ମୁଁ ଆଉ ସନ୍ନ୍ୟାସୀ ହେଲା ପରେ ଯିବି ନାହିଁ, ମୁଁ ଆଉ ଯିବା ଥରେ ଦେଖିବା, ଦେଖିକି ଆସିବା, ଆଉ ତ କେବେ ଯିବାର ନାହିଁ, ମୁଁ ଗଲାବେଳକୁ କିଛି ହଉ ନାହିଁ, କୋଠାବାଟି ହେଇଗଲାଣି, ସେ ସବୁ ତାଙ୍କ ଘର ସବୁ ଭଙ୍ଗାଭଙ୍ଗି ହେଇକି, ମୋର ମୁଣ୍ଡ ପୁରା ମୋର ବୁଦ୍ଧି ଥିଲା, ଏମିତି ସବୁ ଆମେ ଛୋଟ ପିଲାବେଳେ ଖେଳୁଥିଲୁ, ଏମିତି ବିଶାଳ ବଡ ନଦୀ କୂଳରେ ତାଣ୍ଡ ଗୋଟେ ଥିଲା, ଗାଈ ସବୁ ବହୁତ ବନ୍ଧା ହୁଅନ୍ତି, ଗଲାବେଳକୁ କିଛି ନାହିଁ, ସବୁ ଭାଙ୍ଗି ଭଙ୍ଗି କିଛି ନାହିଁ, ସେ ଯେମିତି ଆଜିକାଲି ଆଜିକାଲି ହେଇଗଲାଣି ମାନେ ଆରେ କାହିଁକି ବେକାର ଆଇଲି, ମୁଁ ଭାବୁଛି ସେ ପରିବେଶଟା ଗୋଟେ ଦେଖିଥାନ୍ତି। ବିଲ ବାଡି ଆଡେ ଗଲେ ସବୁ ଦେଖିଲେ ଆରେ ଚାଷ ବହୁତ, ଲଙ୍କା ଭେଣ୍ଡି ଚାଷ ହୁଏ, ଆଖୁ କିଛି ନାହିଁ, କିଛି ନାହିଁ। ସେଟା ତ ସେଇ ଗୋଟେ ମାମୁଁ ଥାଏ, ସେ ଖଟେ, ସେ କହିଲେ ମୁଁ ତୁମ ଘରେ କିଛି ଖାଇବନି, ତାଙ୍କର ବିଗ୍ରହ ଅଛନ୍ତି ବହୁତ, ପାଞ୍ଚଶହ ବିଗ୍ରହ ଗାଁରେ। ସେ ନନାଙ୍କୁ କୁହ ସେ କିଛି ଚାଉଳ ଫଳ ଦିଏ, ସେ ତା ଠାକୁରଙ୍କ ଭୋଗ ଲଗେଇ ଆଣିଦେ, ମୁଁ ସେଇଆ ପାଏ। ତାପରେ ସନ୍ଧ୍ୟାକୁ ଆସି ଖରା ହଉଥାଏ, ସେଠି ସିଏ ଗୋଟେ ଆସି ସେ ମାମା ଆସି କହୁଛି, ମାମୁଁ ତୁମେ ସିନା ବାବା ଅଛି, ତୁମର କଣ ଧର୍ମ ଠିକ ଧର୍ମ? ମୁଁ ତାଙ୍କ ସମୟ ବୟସ୍କ, ତାଙ୍କ ସାଙ୍ଗେ କାହିଁ ଯୁକ୍ତି କରେ, ତାଙ୍କ ଧର୍ମ କଥା କହିଲେ ସେ ବୁଝି, ସେ ଏମିତି କହିଦେଉଛନ୍ତି। ମୁଁ ଖୁସି ହେଇଗଲି, ଯାହା ହଉ ଧରିଛି ତାର ପୁଅର ନାତି କଣ ନାତି କି ନାତୁଣି କଣ ଧରିଛି, କହି ଦେଖେ ଛୁଆଟା ଖାଉଛି, ମୁଁ ତା ମୋର ବିସ୍କୁଟ ଦଉଛି, ଏଠୁ ବଡ ଧର୍ମ କିଛି ଅଛି? ସେ ଛୁଆଟା କାନ୍ଦୁଛି, ତା ମୋର କିଏ ଖାଇବାକୁ ଦବ, ଦେଖ ମୁଁ ଖାଇବାକୁ ଦଉଛି, ଏଠୁ ବଡ ଧର୍ମ ଅଛି? ଦେଖ କେତେ ବଡ ମାୟା ସେ ରହିଛନ୍ତି, ଛୁଆଟାକୁ ବିସ୍କୁଟ ଦଉଛନ୍ତି, କହୁଛନ୍ତି ଧର୍ମ ନା ସଂସାର ପାଞ୍ଚ ପ୍ରାଣୀ ମୋର ଆହାର ଦଉଛୁ ଆମେ, ଏମିତି କହିଦେଉଛନ୍ତି। ଅଧର୍ମକୁ ତାଙ୍କର ଧର୍ମର କେତେ ବଡ ଜ୍ଞାନ, ଦେଖ ମାୟାର ଯିଏ ଜାଗାର ହେଇଛନ୍ତି ସେ କେତେ ଧର୍ମ ଧର୍ମକୁ ଭଲ ଭାବୁଛନ୍ତି, ପାଞ୍ଚ ପ୍ରାଣୀ ମୁହଁରେ ଆମେ ଆହାର ଦଉଛୁ ସେ କହୁଛନ୍ତି। ଆଉ ସେମାନେ ଗୁରୁଜନ ନା ସାର କଣ କହିବେ, ତୁ ମରିଗଲେ ତ କାହାର କିଏ ଦବ, ଉପାସ ରହିଯିବି, ପାଟିଟା ତୁ ତିଆରି କରିଥିଲୁ କି? ତାଙ୍କର ଏଇ ଜ୍ଞାନ ମୁଁ ପୋଷଣ କରୁଛି। ଅଧର୍ମ ଯିଏ ମାୟାର ସେବା କରୁଛନ୍ତି ସେଟାକୁ ଧର୍ମ ବୋଲି ଜ୍ଞାନ, ଆମେ କୃଷ୍ଣଙ୍କ ସେବା କରିକି ଆମେ ଭାବୁଛେ ମୁଁ ଠକିଗଲି, କୃଷ୍ଣ ସେବା କରି ଲୋକ ଭାବୁଛି ମୁଁ ଠକିଗଲି, ଆଉ ମୋର ଲସ୍ ହେଇଗଲା, ଇଏ ଭଳି ହାତ ଭାଗା ସଂସାର କିଏ ଅଛି, ମୋ ଜୀବନରେ କଣ ଲାଭ ହେଲା? ଆରେ ତୁ କୃଷ୍ଣ ସେବା କରି ତୁ ଲାଭ ବୋଲି ଭାବିପାରୁନୁ, ମାୟାର ସେବା କରିବା ଲୋକ ଭାବୁଛି ମୁଁ ପ୍ରଫିଟ୍ ପାଇଗଲୁ, ଇଏ କାହିଁକି ଏଇଟା ଭାବନା ଆସୁଛି? ତାଙ୍କର କାହିଁକି ଏ ଭାବନା, ତାଙ୍କର ସମ୍ବନ୍ଧଟା ଯୋଡି ହେଇଯାଇଛି, ଆମର ଟାୱାର ପାଉନି ଆଉ, ଯେତେ ଟାୱାର ନ ପାଇଲେ କଣ ମିସ୍ କଲ୍ ହବ ନା କଲ୍ ଆସିବ? କିଛି ନାହିଁ, କିଛି ନାହିଁ, ଖାଲି ଟୁ 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 ହେଇ କଣ ମୋବାଇଲ ମଝିରେ ବନ୍ଦ ହେଇଯାଏନି, ସେଇଭଳିଆ ହଉଛି ଆଉ କଣ, ତୋର ସମ୍ବନ୍ଧ ଗୁରୁ କୃଷ୍ଣଙ୍କ ସାଙ୍ଗରେ ହଉନି, ଏ ଟୁ 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 ହଉ ମୋବାଇଲ ବନ୍ଦ ହେଇଯିବ, କଣ ସେ ଗୋଟେ କହୁଛି, ସେ ସ୍ତ୍ରୀ ଲୋକ ସବୁ ତ ସ୍ତ୍ରୀ ଲୋକ ଫିଟ୍ କରିଦେଲାଣି, କଣ କହୁଛି ନେଟୱାର୍କ ବାହାରେ ଅଛି, ସୀମା ବାହାରେ ଅଛି, ତା କହୁଛି ଏଟା ତ ଫୋନ ଲୋକ ସୀମା, ସେଇଭଳିଆ ହେଲା, ସେଇଭଳିଆ ହଉଛି ଆଉ କଣ, ତୁମର ପରିସୀମା ଭିତରେ ବୁଦ୍ଧିରେ ବାହାରେ ପଳଉଛି ସେ ଜିନିଷ, ଆଉ ନେଟୱାର୍କ ଲାଗୁନି, ସମ୍ବନ୍ଧ ନହେଲେ ଭଜନ କରିପାରିବନି, ଆଉ ଏ ଦାସ ସମ୍ବନ୍ଧରେ ସ୍ଥିର କରିବାକୁ ପଡିବ, ଆଉ ସେଥିପାଇଁ ଗୁରୁଙ୍କ ସଂସାରରେ ଯୋଗ ଦେବାକୁ ପଡିବ। ଗୁରୁ କୃଷ୍ଣ ସଂସାର କରିଛନ୍ତି, ତୁମେ ଆଗେ ଗୁରୁ ସଂସାର ପଶିବାକୁ ପଡିବ, ସେଠି ତୁମ ଗୁରୁଦେବ ସେ କଥା କୁହନ୍ତୁ, ତୁମକୁ କଣ ଗୋଟେ ଚାକର ହବାକୁ ପଡିବ, ଏଠି ଚାକର ହବ ଏମ୍ପ୍ଲୟମେଣ୍ଟ ନିଅ, ଗୁରୁ ସଂସାର ଖୋଲିଛନ୍ତି, ଆଉ ତୁମେ ତାପରେ ସମ୍ବନ୍ଧ ଆସିଲେ ତାପରେ ତୁମେ ସମ୍ବନ୍ଧଟା ହେଇଗଲା ଭଜନ କରିବ, ଯୋଉଠୁ ରହିଲେ ତୁମେ ଭଜନ କରିପାରିବ, ସମ୍ବନ୍ଧରେ ସ୍ଥିର ନହେଲେ ଯିବ କୃଷ୍ଣଙ୍କୁ କେବେ ଚିନ୍ତନ କରିପାରିବନି, ଭଜନ କରିପାରିବ, ତାକୁ ଏଟା କଷ୍ଟ ଲାଗିବ, ଆଉ ଭାରି କଷ୍ଟ ଲାଗିବ ଭଜନଟା, ଆଉ ଭାରି କଷ୍ଟ ଲାଗିବ ତାକୁ, ଆଉ ଧୀରେ 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 ତାର ଆଉ ଧୀରେ ଧୀରେ ବଢୁଛି ନା କମୁଛି, ନୂଆ ନୂଆ ଯେମିତି ଲାଗୁଥିଲା, କଣ ନୂଆ ନୂଆ ଗୋଡ ଲାଗିନି ତଳେ, ଆଉ ବଟୁକୁ ଆଇଲା ମାନେ ଡେଇଁବେ 6 ଫୁଟ ନେଖା, ଖାଲି କୀର୍ତ୍ତନ ହବ ଯେତେବେଳେ 6 ଫୁଟ ନେଖା ଡେଇଁବେ, ତାପରେ ଡିଆଁଡି ଆଉଟ ଆଉଟ ପଛରୁ ଠେଲିଲେ ବି ଡିଆଁରେ ବାପା ଆଉ ଡେଇଁବୁନି, ଡେଉନୁ ସେ ଯେତେବେଳେ ଘାଲିଗ ତ ଆରତୀ କଷ୍ଟ ଲାଗିବ, ମଙ୍ଗଳାରତୀ ସବୁ ସବୁ ଜିନିଷ, କାହିଁକି ସେ ଯୋଉ ଉତ୍ସାହରେ ଆସିଥିଲା ଆଉ କୃଷ୍ଣଙ୍କ ସାଙ୍ଗରେ, ତାକୁ ବିଶ୍ୱାସ ପାଉନି, ଗୋଟେ ଯୋଡି ହେଇପାରୁନି ଆଉ ଗୁରୁ କୃଷ୍ଣଙ୍କ ସାଙ୍ଗରେ, ଏ ସେବାଟା ଯେ ଭଗବାନଙ୍କର ସେବା ଆମକୁ କରୁଛି, ପ୍ରଭୁ ଏଠି ଅଛନ୍ତି ସାକ୍ଷାତ, ସେ ଯୋଡି ହେଇପାରୁନି, ସମ୍ବନ୍ଧ ଯୋଡି ନହିପାରିଲା, ତାକୁ ଧୀରେ 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 ବିଷୟ ମନ ଏ ମନ ଇନ୍ଦ୍ରିୟ ତାକୁ ବିଷୟ ଆଡୁ ଟାଣି ଟାଣିଲା, ଧୀରେ ଧୀରେ ଖସି ଖସି ନେଇ ପଳେ, ସେ ପୁଣି ଭାବିବ ଆରେ ମୁଁ ଯୋଉ ବିଷୟ ଥିଲି ସେଇ, ସେ କଣ ଆମର ଲାଭ ହେଲା, ଦାସ ସମ୍ବନ୍ଧରେ ବଡ ଜିନିଷ, ସେଥିପାଇଁ ସେ ଲେଖିଲେ ଏଇ କଥା, ଶ୍ୟାମ ସୁନ୍ଦର ତେ ଦାସ୍ୟମ କରବାମ ତୋଦିତ ଦେଇବା ସାଂଚି ଧର୍ମଜ୍ଞ ନଚେତ ରାଜ୍ଞା ବାମ, ତୁମେ ଧର୍ମଜ୍ଞ ଆମେ ତୁମର ଦାସୀ ହେଲୁ, କୃଷ୍ଣ ଚାହୁଁଥିଲେ ଏଟା କୁହନ୍ତୁ ସେମାନେ ମୋର ଦାସୀ ବୋଲି, ଆରେ ତୁମେ ମୋର ଦାସୀ ହବା ପାଇଁ ହିଁ ବ୍ରତ କରୁଛ, ଯୁବକ ଭଗବାନ ବହୁତ ଖୁସି ହୁଅନ୍ତି, ଆମେ ଯୋଉ ତଳେ ପଡୁଛୁ ଭଗବାନଙ୍କର କଣ ମୁଣ୍ଡ ଲଗେଇ ପ୍ରଣାମ କରୁଛି, ସଂସାରରେ ତୁମେ କୋଉଠି ଦେଖିଥିଲ ମୁଣ୍ଡ ଲଗେଇ ପ୍ରଣାମ କରି, ଏଇଟା କୋଉଠି ଅଛି କହିଲ, ଆଗରୁ କେମିତି ପ୍ରଣାମ କରନ୍ତି କିରେ, ତୁମ ଆଡେ କେମିତି ପ୍ରଣାମ କରନ୍ତି, ଅଣ୍ଟାଟା ନାହିଁକି ପାଦଟାକୁ ଛୁଇଁବେ, ଅଣ୍ଟାଟା ନଗେଇ କେବଳ ଦେବତା ପାଖକୁ ଆସିଲେ ଆଣ୍ଠୁ ଲଗେଇ, ଇଏ ପଡିକି ତୁମେ କେଉଁଠି ସଂସାର ଦେଖିଛ, କିଏ ଦଣ୍ଡ ଭଳିଆ ପଡିକି ଯୋଉ ପ୍ରଣାମ କରୁଛ କେହି ଦେଖିଛ ତୁମେ, କିଏ ହେଲେ ଲୋକ ଅନାଦି ବାବାଜୀ ମାନେ ଯେତେବେଳେ ଠାକୁରଙ୍କୁ ପ୍ରଣାମ କରନ୍ତି ଜଗନ୍ନାଥ ମନ୍ଦିର ମାନଙ୍କରେ ତଳେ ପୋଡି ଯାଉଛି ଏଟା କେବେ ନାଇଁ। ସେଥିପାଇଁ ଲେଖା ହେଲା ନା ଶାସ୍ତ୍ର ସେ ନିୟମ ଅଛି ନା, ଆଉ ଭଗବାନଙ୍କୁ ପ୍ରଣାମ କଲା ପରେ ଧୂଳି ବି ଝାଡ଼ିବନି, ଯାହା ଲାଗିଥିବ ସେ ରହିବ ତମ ଦେହରେ, ଜାଣିଛ ନା ନାଇଁ? ଧୂଳି ଝାଡ଼ିବେନି ପୁରୁଣା ଲୋକ, ଯୋଉ ତୁମକୁ ଜୁହାର ହେଲେ ତାଙ୍କ ମୁଣ୍ଡରେ ଯାହା ଲାଗି ପାପ ହେଇଯିବ। ଚରଣ ତଳେ ପଇଲି ଭଗବାନଙ୍କର, ଆଉ ଧୂଳି କଣ, ଉଷ୍ଣ ଚରଣ ପଇଲି ଭଗବାନ ଚରଣ ପଇଲି, ଆସି ଧୂଳି ଝଡ଼ା ଯିବନି, ସେଟା ଦେହର ଅଳଙ୍କାର ହିଁ ମୋର ରହିଲା। ଆମର ସବୁ ଗୋଟେ ଦାସୀ ଭାବନା ରହିଛି, ଏଟା କିଛି ବୁଝିପାରୁନି, ଗୋଟେ ଭଗବାନଙ୍କ ଚରଣ ତଳେ ଆମେ ପଡୁଛେ, ପ୍ରଭୁ ମୁଁ ଆପଣଙ୍କ। ଲୋକ କଣ କୁହନ୍ତି, ଲୋକ କୁହନ୍ତି ଭାଇ ତ ଗୋଡ ତଳେ ପଡୁଛି, ମୋତେ 2 ଟଙ୍କା ଦେଲୁ, ଗୋଡ ତଳେ ପଡନ୍ତି କି? ମାନେ ସେଟା ହଉଛି ସବୁଠୁ ଲାଷ୍ଟ କାମ। ଓଡ଼ିଆରେ ଯୋଉ ଟର୍ମ ଗୁଡାକ ଅଛି ନା, ବହୁତ ବଢିଆ ଭଲ ଜିନିଷ, ତୁମେ ସବୁ ଛୁଆଟେ ଗୋଟେ ଶୁଣିଲ କି ତୁମର ସେଟା ବୁଝି ଆସୁନି, କାନ୍ଧରେ ଗାମୁଛା ପକେଇ ମୋ ମୋର ମନେ ଅଛି, ଏଇ ଯୋଉ ଲୁଙ୍ଗି ପିନ୍ଧିବେ ଗରିବ ଲୋକ କାନ୍ଧରେ ଗାମୁଛା ପକେଇଥାଏ, ତ ଗୋଡତଳ ପଡୁଛି ଭାଇ ତୁ 2 ଟଙ୍କା ଦେ, ଆଜି ଦିନଟା ବାକି ଦେଇ ଦେ ସେ ଦୋକାନରେ, ତୋତେ ଦେବିନି, ତୋର 20 ଟଙ୍କା ତା ଖାତାରେ ହେଲାଣି, ତୁ ମୋତେ ପଇସା ଦଉନୁ ଭାଇ, ତୋ ଗୋଡତଳ ପଡୁଛି, ତୁ ଆଜି ଦିନଟା ଦେଇ ଦେଢ଼ କେଜି ଚାଳ ଦେଇ ଯାଉ, ପାଣିଟା ବସିଛି, ମୁଁ ହଇରାଣ ହେଉଛି ଛୁଆ ପିଲାଗୁଡା, ଏଇଭଳିଆ ମୁଁ ଦେଖି ସବୁ ସ୍ଥିତି। ସେ ଶୁଣୁନଥୁ କିଏ ଦୋକାନରେ ଶୁଣୁନଥୁ ଭାଇ ତୋ ଗୋଡତଳ ପଡୁଛି, ସେ କଣ ଗୋଡତଳ ପଡେ, ସେଟା ହଉଛି ଲାଷ୍ଟ ଟେଷ୍ଟ, ଗୋଟେ ଜୀବନ ଲାଷ୍ଟ ଟେଷ୍ଟ, ସେ ଜଣ ଗୋଡତଳ ପଡିଯାଉଛି ଆମର, ସେଟା ଧର୍ମ, ଆମେ ଆସି ଭଗବାନ ଗୋଡତଳ ପଡୁଛେ, ଗୁରୁଙ୍କ ଗୋଡତଳ ପଡୁଛେ, ବୈଷ୍ଣବ ଗୋଡତଳ ପଡୁଛେ, ଭଗବାନ ଗୋଡତଳ ପଡୁଛେ, କେତେ ବଡ କାମ ଆମେ କରୁଛେ, କିନ୍ତୁ ଆମକୁ କିଛି ଗୁରୁତ୍ୱ ଲାଗୁନି, ଆଉ କିଛି ଗୁରୁତ୍ୱ ଲାଗୁନି, କିରି ଭଗବାନ ପାଇଁ ଏଟା କେତେ ବଡ କଥା, ପ୍ରଭୁଙ୍କ ଚରଣ ତଳେ ଆମେ ପଡୁଛେ, ଆମର କଣ ସବୁ ଦେହ ବସା ହେଇଗଲାଣି, ସିଏ ତ ମୁଣ୍ଡ ମାରିଛି, ଆମେ ଗୋଟେ ମୁଣ୍ଡକୁ, ତାପରେ ମୁଣ୍ଡିଆ ମାରିବାଟା ଖାଲି ଆସିବା ମୁଣ୍ଡ ମାରିଦବ, ତମେ ଚାରି ପଳେ, ଏଟା କେତେ ବଡ କାମ, ଗୋଟେ କର୍ମୀ ଲୋକ ଲାଷ୍ଟ ଷ୍ଟେଜ୍ରେ ଯାଇକି ସେ ସରେଣ୍ଡର ହେଇଯାଉଛି ନା, ଭାଇ ମାନେ ତ ବୋତଲ ବୋତଲ ମୁଁ ଦେଇଦେ 5 ଟଙ୍କା ଦେ, ନା କଣ ଭାବିଲ ଶୁଣୁଛ ନା ନାଇଁ, ଗୋଡ ଗୋଡ ଧରୁଛି କହିବେ, ତୁ ଗୋଡ ଧରୁଛି କି, ଗୋଡ ଧରେ ଆରେ କୁହେ, ଆମେ ତ କିଛି ବୁଝିପାରୁନି, ଏସବୁ କେତେ ସୁନ୍ଦର ଜିନିଷ ସବୁ, ଆମ ବୈଷ୍ଣବ କେମିତି ଦାସୀ, ମୁଁ ଭଗବାନଙ୍କର ଦାସ, ମୁଁ ଆଜି ଗୋଟେ ଦିନ ମୋତେ ଦିନ ଗଲା, ମୁଁ ଆଜି କୃଷ୍ଣ ପାଇଁ କଣ କରିଛି, ଏଣେ ଯଦି ଦୀକ୍ଷା ନେଲା ଜଣେ ଭଗବାନଙ୍କର ଭକ୍ତ ହେଲା, ସେ ଚିନ୍ତା କରିବ ଆଜି ମୁଁ କଣ କଲି କୃଷ୍ଣଙ୍କ ପାଇଁ, ମୋ ପାଇଁ ତ ଆଜି ରୋଷେଇ କଲି ସବୁ କିଛି ହେଲା, ମୁଁ କୃଷ୍ଣ ପାଇଁ କିଛି କଲି, ମୁଁ ଦାସ ତାଙ୍କର ନା ଚାକର ନା, ଏଠି ସେ କଥା ସେ କହୁଛନ୍ତି ଗୋପୀମାନେ, ଆମେ ଆମ ତୁମେ ଧର୍ମଜ୍ଞ, ତୁମେ ଆମ ବସ୍ତ୍ର ଦେଇଦିଅ, ନହେଲେ ଆମେ ରାଜାଙ୍କୁ କହିଦେବୁ, ପୁନରପି ସାମ୍ନେ ଆହୁ ସାମ୍ୟ ଦାସ ଭବତି ହି, ଆଚ୍ଛା ରାଜ୍ୟମ ତ ହି ପ୍ରଜାନାମ ଅସ୍ମାକମ୍ ଦାସ୍ୟ ସମୁଚିତ ବ୍ୟତି ଭାବମ୍, ଆମେ ହଉଛୁ ଆପଣଙ୍କର ପ୍ରଜା, ଆପଣ ହଉଥିଲେ ରାଜା, ପ୍ରଜା ହିସାବରେ ରାଜାର ଦାସଗିରି କରିବାଟା କୌଣସି ନିନ୍ଦନୀୟ ନୁହେଁ, ଆମେ ହଉ ଆମେ କରିବୁ, ବସ୍ତୁତ ସୁତନ ମିଶେଣ ଏଭ ସ୍ୱ ଆତ୍ମର ହଁ ସ୍ୱ ଆତ୍ମ ଅର୍ପୟା ମାସ, ଚକ୍ରବର୍ତ୍ତୀ କହୁଛନ୍ତି ବାସ୍ତବିକ ସେମାନେ ଚାହୁଁଥିଲେ ଆମେ ଦାସ ହବୁ ମାନେ ଆମେ ଆତ୍ମସମର୍ପଣ କରିବୁ, ଆମେ ଆଜିଠୁ ଆପଣଙ୍କର, ତୁମେ ତ ଛାଡ଼ିପାରୁନ ଗୋଟେ ଯୋଉ ଗାଡ଼ିର କ୍ଲଚ୍ ଜାଣିଛ ନା ନାଇଁ, କ୍ଲଚ୍ ଉପରେ ଗୋଡ ପକେଇବ ତାପରେ ଗାଡ଼ି ଚାଲିବ ନା କଣ, ସରି ବ୍ରେକ୍ ଉପରେ ଗୋଡ ପକେଇବ, ମାନେ କ୍ଲଚ୍ଟାକୁ ନ ଛାଡ଼ିଲେ କଣ ହବ, ହାଡ଼ିଯିବ, କ୍ଲଚ୍ଟାକୁ ଛାଡ଼, ତୁମେ ଆକ୍ସିଲେଟର ଦବଉଥିବ କ୍ଲଚ୍ଟାକୁ, କ୍ଲଚ୍ଟା କଣ କରାଯାଏ, କ୍ଲଚ୍ଟାକୁ ଦାବି ଦେଇକି ତାପରେ ଗିଅର୍ଟା ପକଉଛ ନା, ଆଉ ତ ଆକ୍ସିଲେଟର ମାରୁଛ ନା, ଆଉ କ୍ଲଚ୍ ଉପରେ ତୁମେ ଗୋଡ ପକେଇକି ରଖିବ, ଗୋଡ ପରେ କଣ ହବ, କ୍ଲଚ୍ ଉପରେ ଗୋଡ ଆକ୍ସିଲେଟର ମାରିଦେବ, ହଁ କଣ କଣ ଅର୍ଜନ କରିବ ନା, ଆଉ ଛାଡ଼ିଦିଅ ଆଗେ, ଆମର ଗୋଟେ ଓଡ଼ିଆ ଓଡ଼ିଆ ଇଂଲିଶ ଟର୍ମ ମ୍ୟାଡମ୍ ଜାଣିନି, କୁହନ୍ତୁ ନା ସେ ତା କ୍ଲଚ୍ରେ ତାକୁ ରଖିବା ପାଇଁ ଚାହୁଁଛି, କୁହନ୍ତୁନି ଆରେ ନିଜକୁ ଛାଡ଼ିବାକୁ ପଡିବ, ଦାସ୍ୟ ମାନେ କଣ, ଆତ୍ମପ୍ରୟାମ ଆସୁ ଭୁଲିବାକୁ ପଡିବ, କଣ ଖାଇବି କଣ ରହିବି, ତୁମେ ଏଟା କଣ ଚିନ୍ତା କରୁଛୁ, ମୋ ଭବିଷ୍ୟତ କଣ ହବ, ଆରେ ଭୁଲ ଆଗେ ନିଜକୁ, ଦାସ ହେଇଗଲ ତ ମାଲିକ କଥା ଚିନ୍ତାଟା କର, ଚିନ୍ତା କର କଣ କରୁଛ, ଯେ ମୁଁ କେମିତି ବଞ୍ଚିବି କେମିତି ଖାଇବି କଣ ହବ, ତା ତୁମେ କଣ ଭଗବାନଙ୍କର ଭକ୍ତ ବଞ୍ଚିବା ପାଇଁ ତୁମେ ଚିନ୍ତା କରୁଛ, ବିଶ୍ୱମ୍ବର ତାଙ୍କର ନାମ ବିଶ୍ୱମ୍ବର, ତାଙ୍କୁ ମୁଁ ବଞ୍ଚିବି କେମିତି ଚିନ୍ତା କରୁଛ, ଏଇଟା ଯଦି ଜଣେ ଚିନ୍ତା କଲା ସେ କଣ କଣ ବୈଷ୍ଣବ ହେଲା, ଛାଡ଼ୁ ନିଜକୁ ଛାଡ଼ିପାରୁନି, ଆଉ ତୁମେ ଯେତେବେଳେ ନିଜକୁ ତୁମେ ଦେଇପାରୁନ, ତୁମେ ଅଟକିକି ରହିଗଲା, ଅର୍ପଣ କରିପାରୁନ, ଅଟକି ରହିଗଲା, ଆଉ ସମ୍ବନ୍ଧ କୃଷ୍ଣ ଅନେକ ଯେ ଯଥା ମାମ ପ୍ରବଦିନ୍ଦ କହିଲେ ନା, ତୁମେ ଯେମିତି ସମ୍ବନ୍ଧ ଯୋଡ଼ିବା ପାଇଁ ଚାହିଁବ ସେ ସେମିତି ତୁମକୁ ଗ୍ରହଣ କରିବ, ସେ ବିଶ୍ୱାସଟା କେମିତି ଆସେ, ଆଉ ଜଣେ କହିବେ ମୁଁ ତ କରୁଛି, ମୁଁ ତ ସବୁ ସେବା କରୁଛି, ମୁଁ ତ ନାମ କରୁଛି, ମୋର କାଇଁ ହଉନି, ଆରେ ସେଟା କହିଲେ ହବନି, ତୁମ ଭିତରେ ଭଗବାନ ଅଛନ୍ତି ନା, ତୁମେ କୋଉଥିପାଇଁ କରୁଛ, ତୁମର ଉଦ୍ଦେଶ୍ୟଟା କଣ, ସେ ଜାଣିଦେଉଛନ୍ତି କିଏ କୃଷ୍ଣ, ତୁମେ ଯେମିତି ଶରଣାଗତ ହେଉଛ ସେ ତୁମକୁ ସେମିତି ବିଶ୍ୱାସ ଦେବେ, ସେମିତି ବିଶ୍ୱାସ ଦେବେ। ତୁମେ ହବନି ଗୋଟେ ଜୀବନଟା ଭକ୍ତି ଜୀବନଟା, ଯୋଉ ଚକି ଦେଖିଛ ନା ଚକି, ଯୋଉ କଣ ଏଟା ହାତରେ ଘୁରାନ୍ତି ବିରି ଆଉ କୋଳଥ, ହଁ ପେଶା, ପେଶା ଦେଖିଛ ତ, ପେଶାର ଯୋଉ ବାଟରେ ପକାଯାଏ କଣ, ମା ମାନେ ମୁଠେ ମୁଠେ ଏମିତି ପକଉଥିବେ ତା ଦେହରେ ବେଶୁ, ତା ଦେହରେ କିଏ ଗୋଟା ବାହାରି ଆସୁଥିବ ଦେଖିଛ ନା ନାଇଁ, ଗୋଟେ 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 ଛିଟିକି ପଳେଇ ଆସୁଥିବ, ଆଉ ଗୋଟେ ଗୋଟେ ଫାଳ ହେଇଯିବ, ଆଉ ଗୋଟେ ଗୋଟେ ପୁରା ଚୁନା ବି ହେଇଯିବ, ଚକିରେ ପଶିଲା ପେଶୀ ହେଇଯିବ, ଚକିରେ ପଶି ଯେମିତି ପେଶୀ ହଉଛି, ଗୋଟେ ଜୀବ ସେ ପେଶୀ ହେଉଛି ନା, ଆଉ ପେଶୀ ହେଉ ତାକୁ ମାୟା ପରା ପେଶୀ ଦଉଛି, ସେଟା ଯିବ କଣ କଣ ବୁଝିପାରିବ, କିଛି ଗୋଟା କିଛି ବୁଝିପାରିବନି, ତାର କୁଆଡେ ମନ ଇନ୍ଦ୍ରିୟ ମୁଁ କାହିଁକି ଦୁଃଖ ପାଉଛି, ମୁଁ କୃଷ୍ଣଙ୍କର ଦାସ, ମୁଁ ସଂସାର ଦୁଃଖରେ ସେ ଭାସି ଯାଉଛି, ଆଉ ସେ କଣ କୃଷ୍ଣଙ୍କ ସହିତ ସମ୍ବନ୍ଧ ରଖିବ, ସେଥିପାଇଁ ସାଧୁଗୁରୁ ବୈଷ୍ଣବ ଆସିକି ତାକୁ ଯୋଡିବେ, ଏ ଗୁରୁ ସଂସାର କରିକି କେମିତି ଭଗବାନ ସେମାନେ, ଏଇ ଆ ଟିକେ ଫୁଲ ତୋଳି ଦେଇଯା, ତୁ ଆ ଟିକେ ବାସନ ମାରି ଦେଇ ଯା, ତୁ ଆ ଟିକେ ଠାକୁରଙ୍କ ଝାଡୁ ମାରି ଦେଇ ଯା, ତୁମେ ଭାବରେ ତୁମେ ନ କଲେ ସେବା ବନ୍ଦ ରହିବ, କେବେ ତୁମେ ଏଟା ଭାବିବନି, ତୁମେ କିଛି ନ କଲେ ଠାକୁର ଖାଲି ଟିକେ ପାଣି ଦେଇକି ଗାଧେ ଦେଇକି ଖିଚୁଡ଼ି ଟିକେ ଭୋଗ ଲଗେଇଦେଲେ ଠାକୁର ଖାଇବେ, ପ୍ରଭୁ ଦେଖୁଛ ମୋର ଏୟା ଭଗବାନ ଭୋଜନ କରେ, କିଛି ନାହିଁ, ପୁରୁଣା ସାଧୁମାନେ ସବୁ ସେୟା କରୁଥିଲେ ନା, ଶୁଖିଲା ଦେଇଦେଲେ ପ୍ରଭୁ ଟିକେ ଥାଉ ମା ସେମ ପାଣି ଜଳ ତୁଳସୀ, ମହାପୁରୁଷ ସେ ରଘୁନାଥ ଗୋସ୍ୱାମୀ ସେଥିପାଇଁ କହିଲେ ନେଇ ଯାଅ ତୁଳସୀ ମଞ୍ଜିରେ ଦେଇକି ସେବା କର, ତୁ ନିଷ୍କିଞ୍ଚ କାହାକୁ ମାଗିବାକୁ ଯିବ, ସ୍ୱରଦମଦାର କହିଲା ଆରେ ମହାପୁରୁଷ ସିନା କହିଦେଲେ, ଆଉ ଗିରିଧାରିକି ତୁମେ ରଖିଛ ପାଇଛ ମହାପ୍ରଭୁଙ୍କ ପାଖରୁ, ତୁମେ ଟିକେ ସନ୍ଦେଶ ଦେବୁ ନା, ଇଏ କି କାହାକୁ ମାଗିବ, ଦାଡ ବଡ଼ଦାଣ୍ଡରେ ଯିଏ ଭିକ ମାଗୁଛନ୍ତି ସିଏ ଠାକୁରଙ୍କ ସନ୍ଦେଶ ଦେବେ, ଆମର କଣ ଯାହା ସବୁ ଠାକୁରଙ୍କ ନାଁ କହି ଖାଲି ଚଳୁ କରିବା କଥା, ଏ ଆପଲା ସେଉ ଠାକୁର ଖାଇବେ, କିନ୍ତୁ ଡେଲି ଠାକୁର ସେଉ ଖାଇବେ, ଡେଲି ଠାକୁର ସେଇଟା ଖାଇବେ, ଆମର କଣ ସବୁ ସବୁଥିରେ ସୁକୁମ ଭାବରେ ଆମର ଗୋଟେ ବାସନା ରହିଛି, ଆଜି ନିଷ୍କିଞ୍ଚନ ତୁମେ କଣ ଭାବୁଛ, ତୁମେ ତୁମକୁ ସେବାରେ ଲଗା ହଉଛି, ତୁମେ ସେବା ନ କଲେ ଭଗବାନ ସେବା ବନ୍ଦ ରହିବେନି, ଭଗବାନ ଯେମିତି ଦେଇଦେବ ଯିଏ ପ୍ରେମିକ ସେ ଭଗବାନ, ସେ ଭଗବାନ ଯାହା ଖାଇବେ ସେ ତୁଳସୀ ଜଳ ଦେଇଦେଲା, ସେ ପିଲା ଦେଲା ପ୍ରଭୁ ମୁଁ ଯାଉଛି, ମୁଁ କୋଉଠି ଭିକ ମିକ ମାଗି ଆଣେ ଯାହା ଆଣିବି ରୋଷେଇ କରିବି ଆପଣ ଖାଇବେ, ଭଗବାନ ଉପାସ ରହୁଛନ୍ତି, ଭଗବାନ ପ୍ରେମର ଭିକାରୀ, ଗୋଟେ ଜୀବ ପାଇଁ ଏତେ ପ୍ରକାର ବ୍ୟବସ୍ଥା କରାହେଲା, ଦେଖୁନ ପ୍ରଭୁପାତ କେମିତି ସବୁ ସିଷ୍ଟମ କରିଦେଇଗଲେ, ମଙ୍ଗଳାରତୀ ଦର୍ଶନାରତୀ ରାଜଭୋଗ ଏତେ ଯୋଉ ତାହେଲେ ଏତେ ଲୋକ ପାଇଁ କଣ ଦରକାର, ଏ ସେବାଟା ବଢେଇଦେଲେ ଲୋକ ଅଟୋମେଟିକ ଏନଗେଜମେଣ୍ଟ ପାଇବେ, ବୁକ୍ ଡିସ୍କସନ କଲେ ସବୁ କଲେ, ସମଗ୍ର ବିଶ୍ୱ ଯଦି ଆସିବ ତା ପାଇଁ ବ୍ୟବସ୍ଥା କରିଦିଆ ଅଛି, ଆଚ୍ଛା ଜମା ଜାଣିଛ ଜୀବନର ସମ୍ବନ୍ଧ ଜ୍ଞାନ ପାଇବନି ମରିଯିବ, ଆଉ ସଂସାର ଭିତରେ ମରିଯିବ, ତୁମେ କୃଷ୍ଣଙ୍କୁ ଭୁଲିବାର ତ କଣ, ପୁରା ପେଶୀ ହେଇଯିବ ବାପା, ଏଇ ଯେମିତି କୋଉ ଚକିରେ ଦେଖୁଛ ନା, କିଏ ଭାଗ୍ୟବାନ ଥିବ ଗୋଟା ହେଇ ଭାରିକି ପଳେଇ ଆସିବ, ନହେଲେ ଫାଳେ ହବ ନହେଲେ ପେଶୀ ହେଇଯିବ, ଚାରି ଚାରିପଣ ହେଇଯିବ, ଭାଗ୍ୟ ଯଦି ଥିବ ଡେଇଁକି ପଳେଇ ଆସେ, ତାକୁ କୋଉ ବୁଢ଼ୀ ଛାଡ଼େ, ଯେ ବୁଢ଼ୀ ପେଶୁ ଥିବ ସେ ଛାଡ଼ିବ କି, ସେ ଗୋଟାକୁ ପୁଣି କଣ କରିବ, ପୁଣି ବୁଢ଼ୀ ଛାଡ଼ିବନି ତାକୁ, ସେ ମାୟା ଛାଡ଼ିବ ତୁମକୁ, ସେ ଗୁରୁଦେବ କୁହନ୍ତି ସେ ଯୋଉ କଣ ଗପ କୁହନ୍ତି ମାୟା କଥାରେ, ସେ ରାଜକୁମାର ଯାଇଥିଲା ବଣକୁ ଫେରି କରିବାକୁ, ଗୁରୁଦେବ ସେ ପୁରୁଣା କଥା କହିବେ, ଫେରି ଫେରି କରିବାକୁ ନା କଣ, ଫେରି କରିବାକୁ ରାଜକୁମାର ଯାଇଛି, ସେଠି ଗୋଟେ ବୁଢ଼ୀ ବୁଢ଼ୀ ହାବୁଡ଼ରେ ପଡ଼ିଗଲା, ସେ ଗୁଣି ଜାଣିଛି, ସେ କଣ କରିବ, ଦିନରେ ତାକୁ ମେଣ୍ଢା କରି ରଖିଦବ, ରାଜକୁମାରଟା ଦେଖ ସୁନ୍ଦର, ଏ ଦେଖିଦେଲେ ତାକୁ ଆଉ ତାକୁ କଣ କରିବ, ପାରିଦ ପାରିଦେବ ନା କଣ, ପାରିଦେବ ପାରଦ କରିବାକୁ, ପାରଦ କରିବ ଜାଣିଛ ସବୁ ଫେରି କଣ ପାରିଦ, ହଁ ପାରିଦି କରିବା ପାଇଁ ଯାଆନ୍ତି, ପାରିଦି କରିବା ଯାଇଛନ୍ତି, ସେ ପଡ଼ିଗଲା ମାୟା ପିସାଚି ହାବୁଡ଼ରେ, ଆଉ ସେ ସ୍ତ୍ରୀଟା ଗୁଣି ଜାଣିଛି ଆଉ, ତ କଣ କରିବ ଦିନବେଳେ ତାକୁ ମେଣ୍ଢା କରିଦବ, ସେ କୋଉଠି ରହିବ, ତାର ବୁଲା ରାତି ହେଲା ତାକୁ ରାଜକୁମାର କରି ତାକୁ ଭୋଗିବ, ଗୁରୁଦେବ କହିଲ ମାୟା ତୁମକୁ ସେୟା କରିଛି ଭୋଗୁଛି, ତୁମେ କଣ ବୁଝିପାରୁଛ, ତୁମେ ରାଜକୁମାର, ତୁମେ ହଉଛ ରାଜକୁମାର, ତୁମକୁ ମେଣ୍ଢା କରିଦେଇକି ରଖିଦେଇଛି, ଯିବୁ ଏଇଭଳିଆ ସମୁଦ୍ରରୁ ଭୁଲେଇ ନେଇ ଯାଇଛି, କୋଉଠି ଯିବୁ କେତେ ସାଗର ଭସେଇ ଦେଇଛି, ଆଉ ସେ ଲେଖିଲେ ନା ଆମେ ଦାସ ମାନେ ସୋ ଆତ୍ମ ଅର୍ପୟା ମାସୁ, ଆମେ ଆପଣଙ୍କୁ ଆତ୍ମସମର୍ପଣ କଲୁ, ଆମ ବସ୍ତ୍ରଟା ଆପଣ ଦେଇଦିଅନ୍ତୁ, ଆପଣ ଆମେ ଆପଣ ଦାସ ହେଲ ଦାସ ତ ଆଉ ଅଭିମାନ, ସେଇ ବାରମ୍ବାର ସେ ଅନୁରୋଧ କରୁଛନ୍ତି, ଆମ ବସ୍ତ୍ରଟା ଦେଇଦିଅନ୍ତୁ, ଆମ ବସ୍ତ୍ରଟା ଦେଇଦିଅନ୍ତୁ, କାହିଁ କୃଷ୍ଣ ଜାଣନ୍ତି କଣ, କୃଷ୍ଣ କଣ ଜାଣିଛନ୍ତି, ଆରେ ଇଏ ବସ୍ତ୍ର ମାଗୁଛନ୍ତି କିନ୍ତୁ ମୋର ଦାସୀ ହେବେ, ଯିଏ ସମର୍ପଣ ହେଇଗଲା ତା ସର୍ତ୍ତ କାହିଁକି ରହୁଛି, ମୁଁ ଯାହାକୁ ତୁ ମାନିବ ନା, ଆଉ ମୋ ବସ୍ତ୍ର କଥା କାହିଁ ଚିନ୍ତା କରୁଛ, ବସ୍ତ୍ର କଣ ମୁଁ ଦେବି ନାଇଁ, ମୁଁ ଏଭଳି ବସ୍ତ୍ର ତୁମକୁ ଦେବି, ଆଉ ତୁମକୁ ବସ୍ତ୍ର ପିନ୍ଧିବାକୁ ପଡ଼ିବନି, ଦେହ ଅଛି ବୋଲି ତ ବସ୍ତ୍ର ପିନ୍ଧୁଛେ, ବସ୍ତ୍ର ପରିବର୍ତ୍ତନ କରୁଛେ, ସେ ଏଭଳି ବସ୍ତ୍ର ଦେବେ, ଏଭଳି ଶରୀର ଦେଇଦେବେ, ଆଉ ବସ୍ତ୍ର ପରିବର୍ତ୍ତନ କରିବାକୁ ପଡିବନି, ଈଶ୍ୱର ରୂପକ ବସ୍ତ୍ର ପରିବର୍ତ୍ତନ ଭଗବାନ ପାଖରେ ରହିବ। ଆଉ ତୁମେ ମାଗିଲେ କଣ କୃଷ୍ଣ ଦେଇଦେବେ? ଯେତେବେଳେ ଭଗବାନ ତ ଖୁସି ହେଇଗଲେ, ଯାହା ହଉ ଶ୍ୟାମ ସୁନ୍ଦର ଦେ ଦାସ୍ୟମ, ନିଜକୁ ଅର୍ପଣ କରିଦେଲେ, କୃଷ୍ଣ କହିଲେ ଠିକ ଅଛି, ଏଇଟି ବାଟୁକୁ ଆସିଲେ ଏବେ। କିନ୍ତୁ ବାଟୁକୁ ଆସିଲେ କଣ, ତା ଭିତରେ ପ୍ରଖରା ଗୋପୀ କିଛି ଅଛନ୍ତି, ଚକ୍ରପତି କହୁଛନ୍ତି ପ୍ରଖରା ଗୋପୀ ମାନେ କଣ ଭାରି ମୁଖାରୀ। ସେ କହିଲେ ଦେଖ, ସେ ଯଦି ବସ୍ତ୍ର ନଦବ ରାଜ୍ଞା ହବ, ଚାଲ ଆମେ ରାଜାକୁ କହିବା। କୃଷ୍ଣ କହୁଛନ୍ତି, କୃଷ୍ଣ କଣ କହୁଛନ୍ତି, ବସ୍ତ୍ର ଦେଇଦିଅ ନହେଲେ ଆମେ ରାଜାଙ୍କୁ କହିବୁ। ରାଜା ମାନେ କିଏ? ଦି ଜଣ ରାଜା। ଚକ୍ରପତି କହୁଛନ୍ତି କଂସ ବା ନନ୍ଦ, କଂସକୁ କହିଦେବୁ ନହେଲେ ନନ୍ଦ ରାଜା କହିବ। କୃଷ୍ଣ ସେଠୁ କହିବେ, ଆରେ ଦେଖ କି ଅବସ୍ଥା, ମତେ କହୁଛନ୍ତି ଆମର ଏଇ ଅବସ୍ଥା, ଆମେ ତୁମର ଦାସ ହେଲୁ, ପୁଣି ଧମକା ଧମକି ଚାଲିଛି, ଦାସ ଦାସୀ ହେଲୁ ବୋଲି କହିଲ, ପୁଣି କଣ ଧମକେଲୁଣି। କୃଷ୍ଣ କହିଲେ ତୁମେ ଯାହା କାହା ପାଖରେ କଣ କହିବ, ସେ ମୋର କଣ କରିବ ଦେଖିବା। କୃଷ୍ଣ କଥା କହିବେ, ଆଉ କୃଷ୍ଣ ସେୟା କରୁଛନ୍ତି ନା ଆମକୁ, ତୁ ବେଶୀ ଚାଲା ଖାଉଛୁ ତ, ମତେ ଛାଡ଼ିଦେ, ତୁ କୋଉଠି ସୁଖ ପାଇବୁ ବୋଲି କହୁ, ଯା ତୁ ଯା କୁଆଡେ ଡେଁ ଉଡେ, ତତେ ମାୟା ଗାରେଡି କରିକି ଗୁରୁଦେଶକୁ ଗାରେଡି କରିକି ମେଣ୍ଢା ଛୁଆ କରି ରଖିବ, ରାତିରେ ରାଜକୁମାର କରିକି ଭୋଗିବ, ଯା। ସେଇଆ ନା ତୁ ବୁଝିପାରିବ? ବୁଝିପାରିବ, ଧରିପାରିବ। କୃଷ୍ଣଙ୍କୁ ଦେଖ, ମତେ ଏଣେ କହୁଛନ୍ତି ଆମେ ଦାସୀ ହେଲୁ, ପୁଣି ସେଣେ ନମକେଲେଣି ରାଜାକୁ କହିଦେବୁ, ଇଏ ଠିକ ବାଟକୁ ଆସିନାହାନ୍ତି ଆଉ, ଆଙ୍କୁ ଆହୁରି ପେଶିବାକୁ ପଡିବ ଆଉ, ଏ ଫାଳ ହେଇଛନ୍ତି, ତାଙ୍କୁ ଚାରି ଫାଳ କରିବାକୁ ପଡିବ, ସମର୍ପଣ ହବ ତୁମେ ଆଉ, ସମର୍ପଣ ହେଲା ପରେ ସର୍ତ୍ତ ପିଠି ଗୋଟେ କଣ ରହୁଛି, ମୁଁ କହିଲି ତୁମେ ଆସ ମାନେ ପଳେଇ ଆସିବ, ଆମେ ବସ୍ତ୍ର ପିନ୍ଧିନୁ, ବସ୍ତ୍ର ପିନ୍ଧିବାର କଣ ଅଛି, ଲଜିଆ ଖାଉଛି ତମେ, ଏଣେ କଲେଣି ମୁଁ ଦାସୀ ହେଲୁ। ଇଏ ଜୀବ ଏତେ ଶୀଘ୍ର ସର୍ତ୍ତ ବିହୀନ ହେଇପାରିବ ନା, ଏ ସର୍ତ୍ତ ତାକୁ ଖାଉ, ସେଥିପାଇଁ ଗୁରୁଦେବ କୁହନ୍ତି ଏ ଯୋଉ ପ୍ରେମ ପ୍ରେମ ସ୍ଥିତିକି ତୁମେ ନ ଆଇପାରିଲେ, ୱିଦାଉଟ୍ ପ୍ରେମ, ସେ ଗୁରୁ କୁହନ୍ତି ପ୍ରେମ ବିନା ତୁମର ତଥାଗତ ଶରଣାଗତି ହଉଛି କୃତ୍ରିମ ବା ଆଂଶିକ ବା ସର୍ତ୍ତମୂଳକ, ପ୍ରେମଟା ନାହିଁ ଆଉ, ପୂର୍ଣ୍ଣ ପ୍ରେମ ପ୍ରାପ୍ତି ହେଇଗଲେ ଆଉ ସର୍ତ୍ତ କଣ, ଏ ଯେମିତି ଆଧାରଣୀ ସର୍ତ୍ତ କରୁଥିଲେ, କିଏ କେତେ କହୁଥିଲେ କୋଳଟା ସେ କହିଲେ କୁହନ୍ତୁ ମୁଁ କଳଙ୍କର ହାଳ ପିନ୍ଧିଦେବି, ପ୍ରେମ ରହିଲେ ସର୍ତ୍ତ ଗୋଟେ କଣ ଅଛି, ସେ ପ୍ରେମଟା ଆମର ଦରକାର, ଆଗେ ଦାସ୍ୟ ପ୍ରେମ, ଆଗେ ଦାସ୍ୟ ସମ୍ବନ୍ଧରେ ସମ୍ବନ୍ଧିତ ହେଲା ପରେ ତାପରେ ରସ ଚାଲିବ। ଠିକ ଅଛି, ହରେ କୃଷ୍ଣ, ଜୟ ଗ୍ରନ୍ଥରାଶ୍ରମ ଭାଗବତମ କି ଜୟ, ଶ୍ରୀଲ ପ୍ରଭୁ ପାଶିଲ ଗୁରୁଦେବ କି ଜୟ, ନିତାଏ ଗୌରବ ମାନ।